नमो भगवते वासुदेवाय। ॐ नमो भगवते वासुदेवाय। श्रीमद् भागवतम तृतीय स्कंद द्वादश अध्याय श्लोक 34। कदाचित् कदाचित् ध्यायतः ध्यायतः सृष्टोर् सृष्टोर् वेदा वेदा आसंश्चतुर्मुखात् आसंश्चतुर्मुखात् कथं कथं श्रक्ष्यामि श्रक्ष्यामि अहं अहं लोकान् लोकान् समवेदान् समवेदान् यथा पुरा यथा पुरा। कदाचित् ध्यायत स्रष्टोर् वेदा आसन् चतुर्मुखात् कथं श्रक्ष्यामि अहं लोकान् समवेदान् तथा पुरा। कदाचित् ध्यायत स्रष्टोर् वेदा चतुर्मुखात् कथं श्रक्ष्यामि अहं लोकान् समवेदान् तथा पुरा। शब्दानुपात कदाचित् थरे ध्यायत चिंता करुथिला बेले स्रष्टु ब्रह्मांकर वेदा वैदिक शास्त्र आसन प्रकाशित हेले बहि चतुर्मुखात् चारिमुखरु कथं श्रक्ष्यामि मु किपरि सृष्टि करिवि अहं मु लोकान् एसब जगत लोकान् मन एसब जगत समवेतान् समवेत यथा जेहरि पूरी पूरा बा पूर्वे। श्लोकानुवाद श्रीमान देशी भक्ति वेदांत स्वामी प्रभुपाद महाराज इंग्राजी में श्रीमान गौरवंद स्वामी महाराज ओडिया थरे जितेबाला ब्रह्मा ये सब सुसंगत लोक बा जगत पूर्व कल्प रे जेपरी थिला सेपरी ये सब किपरी सृष्टि करिवे एपर चिंता करथले जितेबाला तांकर चारि मुखरु वेद समूह आविर्भूत हेले। श्लोक भावार्थ प्रभुपाद महाराज कहते जपरी अग्नि दूषित न हो सब कि गर्भसात करिपे ठीक से हीपरी भगवत कृपा ब्रह्मांकर महानत रूपक अग्नि कन्या सह जौन क्रिया जनित पापकर्म कामना को ध्वंस करदेला। वेदगण होती समस्त ज्ञान आधार एवं जो ब्रह्मा ये भौतिक जगत सृष्टि करने चिंता करते भगवत कृपारु से वेद ज्ञान प्रथम ब्रह्मा प्रकाश देला। भगवत भक्ति बल रे ब्रह्मा शक्तिशाली अटंती जदि कौन भक्त भक्ति पथर दैवकर्म पतित हुए ताले भगवान ताकू क्षमा करने सर्वदा प्रस्तुत था। श्रीमद भागवत निम्नते स्वीकार कर स्वपाद मूलं भजत प्रिय तुक्तान भाव से हरि परेश पथम विकर्म जत् पतितं कदंचि धुनति सर्वं हृदिक्षण विष्टो। अर्थात जो व्यक्ति संपूर्ण भाव भगवान सेवार निजुक्त था ତାଙ୍କ ପଦ୍ମତ୍ମରେ ଆଶ୍ରୟ ହୋଇଥାନ୍ତି ସେ ଭଗବାନ ହରିଙ୍କର ଅନ୍ୟତ ପ୍ରିୟ ନାହାନ୍ତି ଏବଂ ଭଗବାନ ଭକ୍ତଙ୍କ ହୃଦୟରେ ବିଦ୍ୟମାନ ଥିବା ହେତୁ ଦୈବକ୍ରମେ କୃତ ସମସ୍ତ ପାପରୁ କ୍ଷମା କରିପାରନ୍ତି। ବ୍ରହ୍ମାଙ୍କ ଭଳି ଏକ ମହାନ ବ୍ୟକ୍ତି ସ୍ୱୀୟ କନ୍ୟା ସହ ଜୀବନ କ୍ରିୟା କରିବା କଥା ଚିନ୍ତା କରିବେ ଏହା କେବେ ଆଶା କରାଯାଇନଥିଲା। ବ୍ରହ୍ମା ଦ୍ୱାରା ଯେଉଁ ଉଦାହରଣ ସବୁ ପ୍ରଦର୍ଶନ କଲେ ସେଥିରୁ ଏହା ଜଣାଯାଉଛି ଯେ ଭୂତ ପ୍ରକୃତି ବା ମାୟାର ଶକ୍ତି ଏତେ ବଳବତୀ ଯେ ଏହା ସମସ୍ତଙ୍କ ଉପରେ ଏପରିକି ବ୍ରହ୍ମାଙ୍କ ଉପରେ ମଧ୍ୟ କ୍ରିୟା କରିପାରେ। ସାମାନ୍ୟ ଦେଶ ଭୋଗ କରି ବ୍ରହ୍ମା ଭଗବତ କୃପାରୁ ରକ୍ଷା ପାଇଗଲେ କିନ୍ତୁ ସେଇ ଭଗବତ କୃପାରୁ ସେ ବା ବ୍ରହ୍ମା ହିସାବରେ ସମ୍ମାନ ହରାଇଲେ ନାହିଁ। ତେଣୁ ଏଇ ଯେଉଁ ସୃଷ୍ଟି ଆରମ୍ଭ ହେଉଛି ସୃଷ୍ଟି କଥା କରାହେଉଛି ତେଣୁ ବ୍ରହ୍ମା ସବୁ ସୃଷ୍ଟି କଲା ପରେ ପ୍ରଥମେ ତାଙ୍କର କନ୍ୟା ପୁତ୍ରମାନଙ୍କୁ ସୃଷ୍ଟି କଲେ ତାପରେ ଚାରି କୁମାର ଯେତେବେଳେ ରାଜି ହେଲେ ନାହିଁ ସେତେବେଳେ ତାଙ୍କର କ୍ରୋଧ ଯାହା ଥିଲା, କ୍ରୋଧର ରୂପକ ପୂର୍ବବଳରୁ ଭୂଯୁଗଳ ମଧ୍ୟରୁ ଯାହା ଥିଲେ କିଏ ନା ରୁଦ୍ରଦେବ। ତେଣୁ ରୁଦ୍ରଦେବ ଯାହା ଥିଲା ପରେ ସେ ଆଉ ଥରେ ପୁଣି ସୃଷ୍ଟି ହୋଇଥିଲା କଲେ, ସେତେବେଳେ ବାର ଜଣ କେତେ ଜଣ ମୁନି ଋଷି ସବୁ ଆସିଲେ, ଦଶ ଜଣ ମୁନି ଋଷିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଭୃଗୁ ଅତ୍ରି ମରିଚି ଅଙ୍ଗିରସ ପୁଲସ୍ଥ ପୁଲହ କତୁ ଭୃଗୁ ବୈଶିଷ୍ଟ ଦକ୍ଷ ନାରଦ ଚୈବାଦ ଦଶମାନ, ଏ ଦଶ ଜଣ ପ୍ରସିଦ୍ଧ ପୁତ୍ର। ତେଣୁ ଏ ଯେଉଁ ଆଉ ଯିଏ ରହିଲେ କର୍ଦ୍ଦମ ଇତ୍ୟାଦି ତାଙ୍କର ପୁତ୍ରମାନେ, ଏମାନେ ସମସ୍ତେ ସୃଷ୍ଟି ହେଲା ପରେ ଏଠାରେ ବର୍ଣ୍ଣନା କରାଯାଉଛି ଯେ ଯେତେବେଳେ ସେ ସୃଷ୍ଟି କଲେ, ପ୍ରଥମଥର ପାଇଁ କନ୍ୟାଙ୍କୁ ସୃଷ୍ଟି କରିଥିଲେ। ତେଣୁ କନ୍ୟାଙ୍କର ଯେଉଁ ରୂପ ଆକର୍ଷଣ ରୂପ ଯୌବନ ରହିଛି ତା ପ୍ରତି ଆକର୍ଷିତ ହୋଇ ବ୍ରହ୍ମା ଯଦିଓ ପିତା, ସେ ଭୁଲିଗଲେ ତାଙ୍କର ଦାୟିତ୍ୱ। ତେଣୁ ସେ ତାଙ୍କ ପଛରେ ଧାବିତ ହେଲେ, କାହିଁକି ନା ଆମର ଯେତେବେଳେ କାମ ଭାବ ଯାହା ହୁଏ ସେତେବେଳେ ଆମର ବୁଦ୍ଧି ନଷ୍ଟ ହୋଇଯାଇଥାଏ, ତେଣୁ ଆମର ପତନ ହୋଇଯାଇଥାଏ। ବ୍ରହ୍ମା ଜାଣିପାରିଲେ ନାହିଁ ସେ ବ୍ରହ୍ମା ବୋଲି, ସର୍ବୋଚ୍ଚ ଯେ ଭୌତିକ ଜଗତର ସର୍ବୋଚ୍ଚ କର୍ତ୍ତା ସେ ବ୍ରହ୍ମା, ସେ ଏଭଳି ଆଚରଣ କଲେ ତା'ର ପ୍ରଭାବ ପଡ଼ିବ ଅନ୍ୟମାନଙ୍କ ଉପରେ, ସେ ବି ଭୁଲିଗଲେ ସେ କଥା। ଭଗବାନ ସ୍ମୃତି ଦିଅନ୍ତି, ପୁଣି ବିସ୍ମୃତି ମଧ୍ୟ ଦିଅନ୍ତି, ଯେତେବେଳେ ଦରକାର ଭଗବାନ ସେ ସ୍ମୃତିକୁ ଫେରାଇ ଦେବେ, ଏବଂ ଯେତେବେଳେ ଦରକାର ନାହିଁ ସେତେବେଳେ ସେ ବିସ୍ମୃତିକୁ ନେଇଗଲେ ବିସ୍ମୃତି କରିଦେଇଦେବେ, ଆମେ ଭୁଲିଯିବା ସବୁ କଥା। ତେଣୁ ଏଇଭଳି ଭାବରେ ଯେତେବେଳେ ତାଙ୍କର ପୁତ୍ରମାନଙ୍କ ଦ୍ୱାରା ପ୍ରାର୍ଥିତ ହେଲେ, ଏ ମରିଚିମାନେ ପ୍ରାର୍ଥନା କଲେ, କିନ୍ତୁ ମରିଚିଙ୍କର ଯେଉଁ ଆଉ ଜଣେ ସ୍ତ୍ରୀଙ୍କର କନ୍ୟାମାନେ ପୁତ୍ରମାନେ, ସେମାନେ ଏଇ ଯେଉଁ ରହିଛି ଏଭଳି ଲୀଳା କାହିଁକି ହେଇଥିଲା ସେଇଟା ବୁଝିପାରିଲେ ନାହିଁ, ଉଦ୍ଦେଶ୍ୟ ବୁଝିପାରିଲେ ନାହିଁ, ସେଥିପାଇଁ ସେମାନେ ହସିଦେଲେ। ହସିଦେବା ଦ୍ୱାରା ମହତ ବ୍ୟକ୍ତିଙ୍କ ପାଖରେ ଏଇଟା ଅପରାଧ ହେଲା। କୁହାଯାଏ ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଆଶିଷ ଏବଚ ହନ୍ତି ଶ୍ରେୟାସି ସର୍ବାଣୀ ପୁଂସୁ ମହତ ଅତିକ୍ରମ। ଆୟୁଷ ଆମର କେତେ ଅଛି, ବା ଧନ ବା ସୌନ୍ଦର୍ଯ୍ୟ, ଏସବୁ ଆମର ନଷ୍ଟ ହୋଇଯିବ। ଆୟୁ ଯଶୋ ଧନ, ଯଦି ଆମେ ଜଣେ ମହତ ବ୍ୟକ୍ତିଙ୍କ ପ୍ରତି ଅପରାଧ କରିବା, ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଆଶିଷ ଏବଚ ହନ୍ତି ଶ୍ରେୟାଂସି ସର୍ବାଣୀ, ସମସ୍ତ ଶ୍ରେୟ ଜିନିଷ ଯେତେ ଭଲ ଗୁଣ ଅଛି ସବୁ ନଷ୍ଟ କରିଦେବ। କାହିଁକି କିଭଳି ନଷ୍ଟ କରିବ ନା, ପୁଂସୁ ମହତ ଅତିକ୍ରମ, ଯେଉଁମାନେ ମହତ ବ୍ୟକ୍ତି ତାଙ୍କୁ ଯଦି ଅତିକ୍ରମ ବା ତାଙ୍କୁ ଯଦି ଅପରାଧ ତାଙ୍କ ପ୍ରତି ଅପରାଧ କରାଯାଇଥାଏ ତାହେଲେ ସିଏ କିଛି କାର୍ଯ୍ୟ ଷ୍ଟେପ୍ ନ ନେଲେ ମଧ୍ୟ ଭଗବାନଙ୍କ ଦ୍ୱାରା ସବୁକିଛି ନଷ୍ଟ ହୋଇଯାଏ, ତାଙ୍କର ଆୟୁଷ ଐଶ୍ୱର୍ଯ୍ୟ ଧର୍ମ ଇତ୍ୟାଦି, ଆୟୁଷ ଯଶ ଧର୍ମ ଯଶ ଇତ୍ୟାଦି ସବୁ ନଷ୍ଟ ହୋଇଯାଏ। ତେଣୁ ମରିଚିଙ୍କର ଯେଉଁ ପୁତ୍ରମାନେ ଥିଲେ ସେମାନେ ଯେଉଁ ହସିଦେଲେ ସେଥିପାଇଁ ଅପରାଧ ଲାଗିଲା, ସେଥିପାଇଁ ତାଙ୍କୁ ଦୁଇଟି ଜନ୍ମ ନେବାକୁ ପଡ଼ିଲା। ପ୍ରଥମେ ସେ ହିରଣ୍ୟକଶିପୁର ପୁତ୍ର ରୂପେ ଆସିଲେ, ତାପରେ କାଳନେମର ପୁତ୍ର ରୂପେ ଆସିଲେ, ଏବଂ ତୃତୀୟରେ ସେ ମଧ୍ୟ ଆସିଲେ ଦେବକୀଙ୍କର ପୁତ୍ର ହିସାବରେ ଆସିଲେ। କିନ୍ତୁ ଏଇଠି ତାଙ୍କୁ ଗୋଟିଏ ସୁଯୋଗ ମିଳିଲା, ସେ ଭଗବାନ ପାଖକୁ ଯାଇପାରିବେ, ଭଗବାନଙ୍କ ସହିତ ନିଜ ବୁଦ୍ଧିକୁ ଲଗେଇଲେ ସେ ଭଗବାନଙ୍କୁ ଯିବା ପାଇଁ ସୁଯୋଗ ପ୍ରାପ୍ତ ହେବେ। ତେଣୁ ଏଇ ଯେଉଁ ବ୍ରହ୍ମା ବର୍ତ୍ତମାନ ଯେଉଁ ତାଙ୍କର ଯେଉଁ ମରିଚି ମରିଚିଙ୍କର ପୁତ୍ରମାନେ ସେମାନେ ଯେହେତୁ ହସି ଦେଇଥିଲେ ସେଥିପାଇଁ ସେମାନେ ଏଇଭଳି ଭାବରେ ତାଙ୍କୁ ଅଭିଶାପ ଭୋଗ କରିବାକୁ ପଡ଼ିଲା, ଆୟୁଷ ଶ୍ରିୟ ଯଶୋ ଧର୍ମ ସବୁ ନଷ୍ଟ ହୋଇଯାଉଛି। କିନ୍ତୁ ମରିଚିମାନେ ସେମାନେ ବହୁତ ସମ୍ଭ୍ରମର ସହିତ ତାଙ୍କୁ ପ୍ରବର୍ତ୍ତାଇଲେ, ତାଙ୍କୁ ଜ୍ଞାନ ପ୍ରଦାନ କଲେ, ଏହାଦ୍ୱାରା ତାଙ୍କର କିଛି ଅପରାଧ ହୋଇନାହିଁ। ତେଣୁ ବ୍ରହ୍ମା ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ତେଜୀ ଅସାମ, ବହୁତ ତେଜୀୟାନ ବ୍ୟକ୍ତି, ଶହେ ଜନ୍ମ ଧରି ଯିଏ ଧର୍ମ ନୀତି ପାଳନ କରନ୍ତି ସେ ବ୍ରହ୍ମା ପଦ ପ୍ରାପ୍ତ ହୁଅନ୍ତି। ଭାଗବତ ଚତୁର୍ଥ ସ୍କନ୍ଧରେ ବ୍ରହ୍ମା ଶିବଜୀ ଏକଥା କହୁଛନ୍ତି ପ୍ରଚେତାମାନଙ୍କୁ, ଏ ପ୍ରଚେତାମାନେ ତୁମେ ଜାଣିଛ ତୁମେ କାହାର ଆରାଧନା କରିବ, ନା ପ୍ରଭୁ କାହାର ଆରାଧନା କରିବୁ, ନା ସ୍ୱଧର୍ମନିଷ୍ଠ ସତଜନ୍ମ ବି ପୁମାନ, ଯେଉଁମାନେ ସ୍ୱଧର୍ମକୁ ଶହେ ଜନ୍ମ ଧରି ପାଳନ କରିବେ ସେମାନେ ବ୍ରହ୍ମା ପ୍ରଦ ପ୍ରାପ୍ତ ହେବେ। ତାହେଲେ ତୁମେ କାହାର ଆରାଧନା କରିବ, ନା ପ୍ରଭୁ ବ୍ରହ୍ମାଙ୍କର ଆରାଧନା କରିବା, ନା ନା ତା'ଠାରୁ ତଥା ପରମ ବି ମାମ, ତାଙ୍କଠାରୁ ଉର୍ଦ୍ଧ ହେଉଛି ମୁଁ, ଆହୁରି ଅଧିକ ଯିଏ ଧର୍ମ ପାଳନ କରିବ ସେ ଶିବପଦ ପ୍ରାପ୍ତ ହୋଇପାରିବ ନାହିଁ, କିନ୍ତୁ ଶିବ ଲୋକ ପ୍ରାପ୍ତ ହେବ, ତଥା ପରଙ୍ଗୀ ମାମ। ତାହେଲେ ପ୍ରଭୁ ମୁଁ ଆପଣଙ୍କର ପୂଜା କରିବି, ନା ମୋର ପୂଜା ଅପେକ୍ଷା ମୋର ଭଗବାନଙ୍କ ପୂଜା ହେଉଛି ଶ୍ରେଷ୍ଠ। ତେଣୁ ସେ ଭଗବାନଙ୍କୁ ପୂଜା କରିବା ପାଇଁ ତାଙ୍କୁ ସବୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏ ବ୍ରହ୍ମା ଯିଏ ସାଧାରଣ ବ୍ୟକ୍ତି ନୁହନ୍ତି, ବହୁତ ମହାନ ବ୍ୟକ୍ତି ସିଏ, କିନ୍ତୁ ଏ ଯେଉଁ ଆଚରଣ କରାଗଲା, ଏ ଆଚରଣ ଦ୍ୱାରା ସେ ଶିକ୍ଷା ଦେଲେ ଯେ ଆମେ ଯେଉଁ କହିଥିଲୁ ଭାଗବତ ନବମ ସ୍କନ୍ଦରେ ଯେଉଁ ଯଯାତି ମହାରାଜ କହିଛନ୍ତି, ମାତ୍ରା ଶ୍ରଶ୍ରା ଦୁହିତ୍ରା ବା ନା ବିବେକ୍ତା ସନ ଭବେତ୍ ବଳବାନ ଇନ୍ଦ୍ରିୟ ଗ୍ରାମ ବିଦ୍ୱାନ ସମୟ କର୍ଷଦି। ବିଦ୍ୱାନ ବ୍ୟକ୍ତି ମଧ୍ୟ ଏଇ ଇନ୍ଦ୍ରିୟମାନେ ଆକର୍ଷିତ କରନ୍ତି ବା ତାଙ୍କୁ ମଧ୍ୟ ବିଚଳିତ କରିଦିଅନ୍ତି। ଏକଥା ଦେଖିବା ପାଇଁ ବ୍ରହ୍ମା ଏହି ଲୀଳାଟି କରିଥିଲେ। ଜଗଦ୍ଗୁରୁ ସେ ସମସ୍ତଙ୍କୁ ଦେଖାଉଛନ୍ତି, ତୁମେ ସତର୍କ ରହିବ, ମୁଁ ଯଦି ପତନ ହୋଇଯାଉଛି ମୋର ତୁମର କ'ଣ ଅବସ୍ଥା ହେବ ଚିନ୍ତା କର। ତେଣୁ ବର୍ତ୍ତମାନ ଯଦିଓ ଏକଥା କହୁଛନ୍ତି ମୈତ୍ରମୁନି ବିଦୁରଙ୍କୁ, କିନ୍ତୁ ସେ ଜଣେଇ ଦେବା ପାଇଁ ଚାହୁଁଛନ୍ତି ଯେ ବ୍ରହ୍ମା ସାଧାରଣ ବ୍ୟକ୍ତି ନୁହନ୍ତି, ସେ ବହୁତ ତେଜିଆନ ବ୍ୟକ୍ତି, ତେଜିଏସାଙ୍ଗ ତେଜିଆନ ବ୍ୟକ୍ତି। ଯଦି ଦୋଷ କଲେ ମଧ୍ୟ ତାଙ୍କୁ ଲାଗିବ ନାହିଁ, ତେଜିଆନ ତେଜିଏସାଙ୍ଗ ନ ଦୋଷାୟ ବନ୍ୟ ସର୍ବଭୂତ ତଥା, ଯେଉଁଭଳି ଅଗ୍ନି ସବୁକିଛି ଭକ୍ଷଣ କରିଦିଅନ୍ତି ଏବଂ ତାଦ୍ୱାରା ସେ ମଳିନତା ପ୍ରାପ୍ତ ହୁଅନ୍ତି ନାହିଁ, ସେଭଳି ଭାବରେ ବ୍ରହ୍ମାଙ୍କର ସେ ଶକ୍ତି ରହିଛି, କିନ୍ତୁ ତଥାପି ସେ ଶରୀର ସେ ଯେଉଁ କାର୍ଯ୍ୟ ପ୍ରତି ଲଜ୍ଜାଗ୍ରସ୍ତ ହୋଇ ସେ ଶରୀରକୁ ସେ ତ୍ୟାଗ କରିଦେଇଛନ୍ତି, ପ୍ରାୟଶ୍ଚିତ କରିଦେଇଛନ୍ତି। କିନ୍ତୁ ତଥାପି ବ୍ରହ୍ମା ସାଧାରଣ ବ୍ୟକ୍ତି ନୁହନ୍ତି, ସେ ବହୁତ ତେଜସ୍ୱୀ ବ୍ୟକ୍ତି, ଭଗବାନ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଚତୁଶ୍ରୁତି ଭାଗବତ ଯେଉଁ ଭାଗବତ ଶ୍ରବଣ କରି ସେ ଭୌତିକ ଜଗତକୁ ସବୁ ସୃଷ୍ଟି କରୁଛନ୍ତି। ଏ ଭୌତିକ ଜଗତକୁ ଆଜି ପର୍ଯ୍ୟନ୍ତ ମଧ୍ୟ ଡାକ୍ତରମାନେ ବା ବୈଜ୍ଞାନିକମାନେ ଜାଣିପାରିଲେ ନାହିଁ କେମିତି ରକ୍ତ ତିଆରି ହେଉଛି। ତେଣୁକରି ଜଣର ରକ୍ତ ଆବଶ୍ୟକତା ପଡ଼ିଲେ ଅନ୍ୟ ଜଣଙ୍କୁ କହୁଛନ୍ତି ତୁମେ ଟିକେ ରକ୍ତ ଦିଅ, ବ୍ଲଡ୍ ଡୋନେସନ୍ ଇଜ୍ ଦ ମୋଷ୍ଟ, ବହୁତ ରକ୍ତଦାନ ମହତଦାନ ବୋଲି କୁହାହେଉଛି। କିନ୍ତୁ ଏଇଟା ମହତଦାନ ନୁହଁ, ମହତଦାନ ହେଉଛି କେଉଁ ଦାନ, ଭଗବତ କଥା ଦାନ, ତବ କଥା ଅମୃତମ ତପ୍ତ ଜୀବନମ କବିବି ରୀଡ଼ିତମ କର୍ମସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆଦତମ ଭୂମି ଗୁଣନ୍ତି ତେ ଭୂରିଦା ଜନା। ଶ୍ରେଷ୍ଠ ଦାନ ହେଉଛି ଯେଉଁମାନେ ଭଗବାନ କଥା ପ୍ରଚାର କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଚକ୍ଷୁଟେ ବୈଜ୍ଞାନିକମାନେ ନିର୍ମାଣ କରିପାରୁନାହାନ୍ତି, ଚକ୍ଷୁ ଦାନ ମାଗୁଛନ୍ତି, ତୁମେ ମରିବା ପୂର୍ବରୁ ତୁମେ ୱିଲିଙ୍ଗନେସ୍ ଦିଅ କେମିତି ତୁମେ ଚକ୍ଷୁଟା ଦିଆଯିବ, ଅନ୍ୟ ଜଣେ ଅନ୍ଧ ବ୍ୟକ୍ତି ଦେଖିପାରିବ। ତେଣୁ ଏହିଭଳି ଭାବରେ ବହୁତ କଥା ଅଛି, କର୍ଣ୍ଣଟେ ତିଆରି କରିପାରୁନାହାନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମା ଯେଉଁ ସୃଷ୍ଟି କରିଛନ୍ତି, ସେ ସୃଷ୍ଟିକୁ ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ସେଇଭଳି ଭାବରେ ସେଇ ପୋଜିସନକୁ ଆସିପାରିନାହାନ୍ତି। ବୈଜ୍ଞାନିକମାନେ ତାଙ୍କର ଗବେଷଣା ଚାଲିଛି, ରିସର୍ଚ୍ଚ ଚାଲିଛି, କିନ୍ତୁ ବ୍ରହ୍ମାଙ୍କୁ ରିସର୍ଚ୍ଚ କରିବାକୁ ପଡ଼ିଲା ନାହିଁ। ଅନେକ କାଳ ଧରିକି ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି, କିନ୍ତୁ ତଥାପି ଏସବୁ ଜିନିଷ ତିଆରି କରିପାରୁନାହାନ୍ତି। କିନ୍ତୁ ବ୍ରହ୍ମା କ'ଣ ରିସର୍ଚ୍ଚ କରିଥିଲେ କି ନା, ସେ କେବଳ ତପସ୍ୟା କରିଥିଲେ ଏବଂ ଭଗବାନ ତାଙ୍କର ବାଂଶୁରୀ ମାଧ୍ୟମରେ ବ୍ରହ୍ମାଙ୍କର ହୃଦୟରେ ସମସ୍ତ ଜ୍ଞାନ ଦେଇଦେଲେ, ଚାରୋଟି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇଗଲେ। ସେ ଚାରୋଟି ଶ୍ଳୋକର ବିସ୍ତାର ହେଉଛି ଶ୍ରୀମଦ୍ ଭାଗବତର 18,000 ଶ୍ଳୋକ। ତେଣୁ ବ୍ରହ୍ମା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେ ଜ୍ଞାନ ସେ ତାଙ୍କର ସେ ଜ୍ଞାନ ସହିତ କେହି ସମାନ ହୋଇପାରିବେ ନାହିଁ, ବ୍ରହ୍ମାଙ୍କର ଯେଉଁ ଜ୍ଞାନ ରହିଛି। ତେଣୁ ଭଗବାନ ଯେତେବେଳେ ଦେଖିଲେ ଏ ଯେଉଁ ବର୍ତ୍ତମାନ ସ୍ମୃତି ତାଙ୍କର ଯେଉଁ ରହିଛି, ତାଙ୍କୁ ବିସ୍ମୃତି ପ୍ରଦାନ କରିଦେଲେ, ତାଙ୍କର କନ୍ୟା ପ୍ରତି ଯେଉଁ ରହିଥିଲା, ଯେଉଁ ଆକର୍ଷଣ ରହିଥିଲା, ସେଇକୁ ବିସ୍ମୃତି କରାଇଦେଲେ ଭଗବାନ। କାରଣ ଭଗବାନଙ୍କ ହାତରେ ଚାବିକଟି ରହିଛି, ସେ ଯେତେବେଳେ ଚାହିଁବେ ସ୍ମୃତି ପ୍ରଦାନ କରିବେ, ଯେତେବେଳେ ଚାହିଁବେ ସେଟାକୁ ଓହରାଇ ନେବେ। ଭଗବତ ଗୀତା 15:15 ଶ୍ଳୋକରେ ଭଗବାନ କହୁଛନ୍ତି, ଅର୍ଜୁନ ନା ପ୍ରଭୁ, ନା ମୁଁ ସମସ୍ତଙ୍କ ହୃଦୟ ରହିଛି, ସର୍ବସଚାମ ବୁଦ୍ଧି ସନ୍ନିବିଷ୍ଟ ପ୍ରଭୁ, କାହିଁକି ଆପଣ ରହିଛନ୍ତି ସମସ୍ତଙ୍କ ହୃଦୟରେ? ନା ମତ ସ୍ମୃତିର୍ ଜ୍ଞାନମ ଅପୋହନମ ଚ, ମୋ ଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ପ୍ରଭୁ କାହାକୁ କେତେବେଳେ କ'ଣ ଦେଉଛନ୍ତି ଆପଣ, କ'ଣ କାରଣ କ'ଣ ଏସବୁ? ନା ବେଦେଶ ସର୍ବେ ରହମ ଏବେ ବେଦ୍ୟ, ଏସବୁ କଥା ତୁମେ ବେଦରେ ଯଦି ପାଠ କରିବ, ବେଦ ସେ ବେଦରେ ଏସବୁ ଜାଣିବ ଏବଂ ବେଦ ଯେଉଁମାନେ ପ୍ରକୃତ ବେଦବିତ୍ ସେମାନେ ମୋତେ ଜାଣନ୍ତି। ବେଦେଶ ସର୍ବେ ରହମ ଏବେ ବେଦ୍ୟ, ସମସ୍ତ ବେଦରେ ଜ୍ଞାତ ବିଷୟ ହେଉଛି ମୁଁ, ଏବଂ वेदेश सर्वे अहम वेदांत कृत वेद विदेव चाहम मुहोज वेदांत कृत मुहोज वेद रचना करी वेदविद चाहम वेदविद मुहोज प्रकृत रे वेदविद मोछड़ा आउ किए जाणी नहांती वेदर प्रकृत रहस्य जाणी नहांती ना प्रभु तेल आपण जदि जाणंती वेद तेल मते टिके वेद विषय कहंतु वेद तो बहुत श्लोक अछंती ए सब आपण भगवत गीता मते अल्प किसी श्लोक कहिले ना ठीक अछि अर्जुन मुझ तुमको तीनोटी श्लोक कहबी जो श्लोक तीनोटी श्लोक तुमको समस्त वेदर ज्ञान प्रदान करी तेणु पंदर अध्याय तापर जो षोल सतर अठर तीनोटी श्लोक विश्वनाथ चक्रवर्ती ठाकुर कहते समस्त वेदर सार से कहीदे भगवान अर्जुन को तेणु आमर कहार उद्देश्य ये जो वेद ये वेद को सी प्रदान कर चारोटी श्लोक समस्त ज्ञान दे ब्रह्मा को तेणु वर्तमान से तेजसा को मैत्रमणि कहते ब्रह्मा विदुर भाच कि ब्रह्मा ये कार्य कले महानता हानि ना ना ब्रह्मा महानता शुण ना प्रभु कौन तर महानता ना कदाचित ध्याय सूर जो गोटे थर से ध्यान करुले कम सृष्टि करे ये जो से रिसर्च करना रिसर्च करके आज पर्यटन वैज्ञानिक मैंने या रक्त या चक्षु या कर्ण या कौन आ गए कौन से जो रही जो हार्ट तैयारी कर आर्टिफिशियल हार्ट पेस मेकर कह जो नष्ट हो जाए ना से कौन तो कहते जो किडनी किडनी से गुड़ा या बहुत जिनस या किंतु ब्रह्मा रिसर्च करना गुड़ा केमी या ब्रह्मा से ज्ञान द्वारा सब किसी पाईगले सब यादले तेणु ब्रह्मा चिंता करमी सृष्टि करे कदाचित धाज षष्ठुर वेद आसन चतुर्मुखा ब्रह्मा जो चतुर्मुख रही से चतुर्मुख रु वेद आसीगले चतुर्वेद ऋक् साम जजु अथर्व प्रकृत जदि वेद ब्रह्मा मुखर जहाँ कि प्रकृत में ये वेद प्रथम जहाँ भगवान भगवान मुखर महत् महत् पुरुष जो रही भूमा पुरुष अतो महतो जो रही भागवत शास्त्र वर्णना कर मुखर ये विश्वास सब जहाँ वेद ऋक् साम जजु अथर्व आपण जानते जो विभिन्न धर्मशास्त्र रही धर्म सब रही तथागत धर्म मुसलमान क्रिश्चियन बुद्ध बुद्ध धर्म जैन धर्म ये सब विभिन्न प्रकार धर्म रही तार इतिहास अच्छी तेणु जो उदाहरण स्वरूप प्रफेट महम्मद आसिले से यहाँ को लिखिले कुरान लिखिले से भाव जीशुख्रीट आसिले से कौन से बाइबल लिखिले बुद्धदेव आसिले त्रिपिटक धर्मग्रंथ रचना कले किंतु आमर जो हिंदू धर्म भी कह हिंदू धर्म जो वेद इत्यादि यहाँ के किए लिखला रही कि ना यहाँ प्रथम अच्छी भगवान जो सृष्टि करगवान निश्वास भौतिक जगत सृष्टि होती समय ये वेद सृष्टि आम प्रभुपाद महाराज कहते जमी आम गोटे बहुत जो सब किणुचे जिनसपत किणाकिण करे फ्रिज इत्यादि बा टेलीविजन बा जो अन्य जिनस सब किणुचे कंप्यूटर इत्यादि से किणला बेले सहित गोटे आसूँ केमी लिटरेचर गोटे आसमी यूज कर मोबाइल किणुच लिखा लिटरेचर गोटे आस भाव तुम यूज कर सहज ज्ञा प्रजा सृष्ट पूर्ववाद प्रजापति ये भौतिक जगत सृष्टि होती समय वेद सृष्टि होगवान निश्वास जात हो किंतु से प्रकट हेले ब्रह्मा चारि मुखरे वर्तमान ब्रह्मा भगवान से सब ज्ञान प्रदान कले ब्रह्मा को तेणु ब्रह्मा वर्तमान जो चिंता करमि सृष्टि करे तेणु वेदा आसन चतुर्मुखा जो चारिमुख रही चारिमुखर यही चारोटी वेद प्रकट हेले ऋग्वेद पूर्व मुखरे ऋग्वेद आसिले तापर दक्षिण मुखरे साम सामवेद आसिले पश्चिम मुखरे यजुर्वेद आसिले तापर उत्तर मुखरे अथर्ववेद आसिले या पर सब वर्णना करुक्साम जजु अथर्व चारिवेद आसीगले चिंता कर कर आसीगले चतुर्मुख तेणु से वेद तर मुखर वेदध्वनि सब सब से ବେଦ ପାଠ କରୁଛନ୍ତି, ଚତୁର୍ମୁଖରୁ ତାଙ୍କ ବେଦ ଆସୁଛନ୍ତି, ବେଦ ପାଠ କରୁଛନ୍ତି ସବୁବେଳେ ସେ। କଥଂ ଶକ୍ଷ୍ୟାମି ଅହମ୍ ଲୋକାନ୍ ସମବେଦାନ ଯଥା ପୁରା, କେମିତି ମୁଁ ଏ ଲୋକ ସୃଷ୍ଟି କରିବି, ଯେମିତି ପୂର୍ବକାଳରେ ଅତୀତରେ ଯେମିତି ସୃଷ୍ଟି ହୋଇଥିଲା ସେଭଳି ଭାବରେ କିଭଳି ମୁଁ ସୃଷ୍ଟି କରିବି, ଏ କଥା ଚିନ୍ତା କଲାବେଳକୁ ବେଦ ଆସିଗଲେ। ବେଦ ଆସି ବେଦ ସମସ୍ତ ଜ୍ଞାନ, ବେଦ କହିଲେ ଜ୍ଞାନ, ବେଦର ଅର୍ଥ ହେଉଛି ଜ୍ଞାନ। ସେ ଯେଉଁ ଜ୍ଞାନ ବେଦାନ୍ତ ରଚନା କରିଛନ୍ତି ଭଗବାନ ବ୍ୟାସଦେବ ରୂପରେ ବେଦାନ୍ତ ରଚନା କଲେ, ବେଦର ଅନ୍ତ କୌଣସି ବ୍ୟକ୍ତି କହିପାରିବ ନାହିଁ ଯେ ମୁଁ ଏ ଜ୍ଞାନର ଅନ୍ତ ମୁଁ ବର୍ତ୍ତମାନ ପାଇଯାଇଛି, ଆଉ ଆପରେ କିଛି ଜ୍ଞାନ ନାହିଁ। ଆମର ଯେଉଁ ରହିଛନ୍ତି ଆଇନଷ୍ଟାଇନ ନା କିଏ, ନ୍ୟୁଟନ ନା ଆଇନଷ୍ଟାଇନ କିଏ, ସେ ଯେଉଁ କହୁଥିଲେ ଏତେ ବଡ଼ ବୈଜ୍ଞାନିକ ଥିଲେ, ସେ କହୁଥିଲେ ଜ୍ଞାନର ବେଳାଭୂମିରୁ କେତେ ଖଣ୍ଡ ଶାମୁକା ମତେ ମାତ୍ର ମୁଁ ପ୍ରାପ୍ତ ହେଇଛି, ଉପଲବ୍ଧି ହେଇଛି। ଆଇନଷ୍ଟାଇନ୍ ତେଣୁ କୌଣସି ବୈଜ୍ଞାନିକ କହିପାରିବ ନାହିଁ ଯେ ମୁଁ ସମସ୍ତ ଜ୍ଞାନ ପ୍ରାପ୍ତ ହୋଇଗଲି, ତାଙ୍କ ରିସର୍ଚ୍ଚ ଚାଲିଛି। କିନ୍ତୁ ଏ ଯେଉଁ ଜ୍ଞାନ ଭଗବାନର ଯେଉଁ ଜ୍ଞାନ ଆସୁଛି, ସମସ୍ତ ପୂର୍ଣ୍ଣ ଜ୍ଞାନ ସେ ପ୍ରଦାନ କରୁଛନ୍ତି। ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ସେ ପୂର୍ଣ୍ଣ ମହାଦାୟ ପୂର୍ଣ୍ଣ ବିଭାବଶ୍ୟତି, ପୂର୍ଣ୍ଣ ଠାରୁ ପୂର୍ଣ୍ଣ ହିଁ ଆସିବେ, ଏବଂ ପୂର୍ଣ୍ଣ ଆସିଲେ ମଧ୍ୟ ସେ ଅପୂର୍ଣ୍ଣ ରହିବେ ନାହିଁ, ଜିରୋ ହୋଇଯିବେ ନାହିଁ, ସେ ମଧ୍ୟ ସେଇ ପୂର୍ଣ୍ଣ ରହିବେ। ଏ ପୂର୍ଣ୍ଣର ଯେଉଁ ରହିଛି ଡେଫିନେସନ୍, ଆମର ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ ପ୍ରଭୁପାଦ ମହାରାଜ କହିଛନ୍ତି। ଆମର ଯେଉଁ ମ୍ୟାଟେରିଆଲ ମ୍ୟାଥମେଟିକ୍ସ, ଏକ ଯୁକ୍ତ ଏକ ସମାନ ଦୁଇ, ଏକ ବିଯୁକ୍ତ ଏକ ସମାନ ଶୂନ, କିନ୍ତୁ ସ୍ପିରିଚୁଆଲ ମ୍ୟାଥମେଟିକ୍ସ ହେଉଛି ଏକ ଯୁକ୍ତ ଏକ ସମାନ ଏକ, ଏକ ବିଯୁକ୍ତ ଏକ ଅଲସୋ ସମାନ ଏକ ମଧ୍ୟ। ଏ ପୂର୍ଣ୍ଣ ଜ୍ଞାନ, ଇଏ ହେଉଛି ପୂର୍ଣ୍ଣ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ସମସ୍ତ ଜ୍ଞାନ ତାଙ୍କ ପାଖରେ ରହିଛି। ଭଗବତ ଗୀତାରେ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ ଭଗବାନ କହୁଛନ୍ତି, ଅର୍ଜୁନ ନା ପ୍ରଭୁ ନା ମୁଁ ତୁମକୁ ସବୁ ଜ୍ଞାନ ପ୍ରଦାନ କରୁଛି, ଏବଂ ଏ ସମସ୍ତ ଅର୍ଜୁନ ପଚାରିବେ ପ୍ରଭୁ ଆପଣ ଯେଉଁ ଜ୍ଞାନ ଦେବେ ଆ ଛଡ଼ା ଆଉ କିଛି ଜ୍ଞାନ ଅଛି ନା, ସମସ୍ତ ଜ୍ଞାନ ଆପଣ ଦେବେ ନା, ମୁଁ ସବୁ କିଛି ଜ୍ଞାନ ଦେଇଦେଉଛି। ଜ୍ଞାନ ତେହମ୍ ସବି ଜ୍ଞାନମ୍ ନିଦମ୍ ବ୍ୟାଖ୍ୟାମି ଅଶିଷତ ଯଜ୍ ଜ୍ଞାନ୍ତ ନିୟୋଜନ ଜ୍ଞାନ୍ତ ମୋ ଅଶିଷତି, ମୁଁ ତୁମକୁ ସମସ୍ତ ଜ୍ଞାନ ଦେଉଛି, ଖାଲି ଜ୍ଞାନ ଦେଉନି, ଏ ଜ୍ଞାନକୁ କେମିତି ନିଜ ଜୀବନରେ ବ୍ୟବହାର କରିପାରିବ ବିଜ୍ଞାନ ସହିତ ଦେଉଛି, ଥିଓରିଟିକାଲ ଆଣ୍ଡ ପ୍ରାକ୍ଟିକାଲ ନଲେଜ୍ ଦୁଇଟା ଯାକ ଦେଉଛି ତୁମକୁ। ତେଣୁ ଯଜ୍ ଜ୍ଞାନ୍ତା ଯାହାକୁ ଜାଣିଲେ, ଜାଣିଲା ପରେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ, ଅର୍ଥାତ୍ ମୁଁ ମୋ ବିଷୟରେ ଯେଉଁ ଜ୍ଞାନ ତୁମକୁ ଦେଉଛି ମୋତେ ଜାଣିଲେ ତୁମେ ସମସ୍ତ ଜ୍ଞାନ ପ୍ରାପ୍ତ ହେବ, ଆଉ କିଛି ଜ୍ଞାନ ରହିବ ବାକି ରହିବ ନାହିଁ। ତେର ଅଧ୍ୟାୟରେ, ଏଇଟା ସପ୍ତମ ଅଧ୍ୟାୟରେ କହିଲେ ଭଗବାନ, ତେର ଅଧ୍ୟାୟରେ କହୁଛନ୍ତି ଅର୍ଜୁନ ମୁଁ ତୁମକୁ ଯେଉଁ ଜ୍ଞାନ କହିଥିଲି ସେ ଜ୍ଞାନକୁ ମୁଁ ଟିକେ ବିସ୍ତାର କରି କହୁଛି। ପାଞ୍ଚଟି ଶ୍ଳୋକରେ ତେର ଅଧ୍ୟାୟରେ ସାତରୁ ଏଗାର, ଏହି ପାଞ୍ଚଟି ଶ୍ଳୋକରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଲେ, ଏବଂ ଜ୍ଞାନ ପ୍ରଦାନ ଅମାନିତ ମଦମ୍ବିତ ଇତ୍ୟାଦି ସବୁ ଜ୍ଞାନ ପ୍ରଦାନ କରି ଅନ୍ତିମରେ କହିଲେ ଅର୍ଜୁନ ଏତ ଜ୍ଞାନ ଇତି ପ୍ରୋକ୍ତମ ଅଜ୍ଞାନ ଯଦତୁନ୍ୟତା, ଏସବୁ ହେଉଛି ଜ୍ଞାନ, ଆଉ ଯାହା ସବୁ ରହିଲା ଅର୍ଜୁନ ଜାଣ ସେସବୁ ଅଜ୍ଞାନ। ତେଣୁ ବେଦାନ୍ତ ସୂତ୍ର ରଚନା କଲେ, ବେଦାନ୍ତ କହିଲେ ବେଦର ଅନ୍ତ, ସମସ୍ତ ଜ୍ଞାନର ଅନ୍ତ ସେଇଠି ରହିଛି ବେଦାନ୍ତ, ସେଥିପାଇଁ ବେଦାନ୍ତ ରଚନା କଲେ କିଏ ବ୍ୟାସଦେବ, ବେଦାନ୍ତ ରଚନା କଲେ ସମସ୍ତ ଜ୍ଞାନର ଅନ୍ତ ଦେଇଦେଲେ। ତେଣୁ ଏ ବେଦରେ ସମସ୍ତ ଜ୍ଞାନ ରହିଛି, କିଭଳି ସୃଷ୍ଟି କରିବେ, କିଭଳି କ'ଣ କରିବେ, ସବୁକିଛି ଜ୍ଞାନ ବେଦରେ ରହିଛି। ଆୟୁର୍ବେଦ ରହିଛି, ଧନୁର୍ବେଦ ରହିଛି, ସବୁ ଯେତେ ଜ୍ଞାନ ରହିଛି ଭୌତିକ ଜଗତରେ ଯେତେ ପ୍ରକାର ସବୁ ଜ୍ଞାନ ଅଛି ସେ ଜ୍ଞାନ ସବୁ ବେଦରୁ ଆସୁଛି, ଏବଂ ବେଦରେ ଯେଉଁ ଜ୍ଞାନ ସବୁ ଅଛି ତଥାପି ଏପର୍ଯ୍ୟନ୍ତ ସେମାନେ ସବୁ ଆମର ଭୌତିକ ବୈଜ୍ଞାନିକମାନେ ବା ଭୌତିକ ଶିକ୍ଷାବିତ୍ମାନେ ସେ ସବୁ ପୂର୍ଣ୍ଣ ଭାବରେ ଜାଣିପାରିନାହାନ୍ତି, ତାଙ୍କର ଚାଲିଛି ଗବେଷଣା ଚାଲିଛି, କିନ୍ତୁ ବେଦରେ ସମସ୍ତ ଜ୍ଞାନ ରହିଛି। ତେଣୁ ସବୁଠାରୁ ବଡ଼ ଜ୍ଞାନ ଭଗବତ ଗୀତା ତେର ଅଧ୍ୟାୟରେ ଯେତେବେଳେ ଭଗବାନ ଦେଉଛନ୍ତି ଜ୍ଞାନ ବିଷୟରେ, ସେତେବେଳେ କହୁଛନ୍ତି ଅର୍ଜୁନ ଶ୍ରେଷ୍ଠ ଜ୍ଞାନ ହେଉଛି ଯେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନମ୍, ଏ ଭୌତିକ ଜଗତ ହେଉଛି, ଏଥିରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଦୋଷ ରହିଛି, ଦୁଃଖ ସବୁ ରହିଛି। ତେଣୁ ବୈଜ୍ଞାନିକମାନେ ଯେତେ ଗବେଷଣା କଲେ ମଧ୍ୟ ଏ ଭୌତିକ ଜଗତକୁ ସେମାନେ ଏ ଦୁଃଖରୁ ମୁକ୍ତ କରିପାରିବେ ନାହିଁ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଦୁଃଖରୁ ମୁକ୍ତ କରିପାରିବେ ନାହିଁ। କିନ୍ତୁ ଏ ଦୁଃଖରୁ କେମିତି ଆମେ ମୁକ୍ତ ହେବା ସେଥିପାଇଁ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଦେଇଛନ୍ତି, ବେଦରେ ସମସ୍ତ ଜ୍ଞାନ ଦେଇଦେଇଛନ୍ତି। ନା ପ୍ରଭୁ, କେମିତି ଆମେ ଏ ଚାରିଟି ଯେଉଁ ଦୁଃଖ ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ଯେଉଁ ଦୁଃଖ ରହିଛି, ଏଇଟା କହିଲେ ତ ଠିକ୍ ଅଛି, ମୁଁ ଜାଣିଲି ଏଇଟା ହେଉଛି ଭୌତିକ ଜଗତ, ହେଉଛି ଦୁଃଖାଳୟ ନଶାଶ୍ୱତମ ବୋଲି କହୁଛନ୍ତି ଆପଣ ମଧ୍ୟ, କିନ୍ତୁ ଆଦୌ ଉପାୟ ଉଦ୍ଧାର ହେବାର ଉପାୟ ଅଛି ନା? ହଁ ଅଛି। ନା କେମିତି ଉପାୟ ହେବା? ନା ମାମ ବ୍ୟତ୍ୟ ପୁନର୍ଜନ୍ମ ଦୁଃଖାଳୟ ନଶାଶ୍ୱତମ ନା ପ୍ରମତି ମହାତ୍ମାନ ସଂସିଦ୍ଧିଂ ପରମାଙ୍ଗତା। ମୋତେ ଯଦି ପ୍ରାପ୍ତ ହେବ ଅର୍ଜୁନ, ତାହେଲେ ତମେ ଏଇ ଚାରୋଟି ଦୁଃଖରୁ ମୁକ୍ତ ହୋଇଯିବ। ମାମ ବ୍ୟତ୍ୟ ପୁନର୍ଜନ୍ମ ତୁମକୁ ଆଉ ପୁନର୍ଜନ୍ମ ନେବାକୁ ପଡ଼ିବ ନାହିଁ, ଭୌତିକ ଜଗତ ଆସିବାକୁ ପଡ଼ିବ ନାହିଁ। ଏ ଦୁଃଖାଳୟ ଯୌତୁକ ଜଗତ ହେଉଛି ଦୁଃଖାଳୟ ଏବଂ ଅଶାଶ୍ୱତମ। ଜଣେ ଯଦି ଚାହିଁବ ଦୁଃଖରେ ରହିବା ପାଇଁ ତଥାପି ରହିପାରିବ ନାହିଁ, କାହିଁକି ନା ଇଏ ହେଉଛି ଅଶାଶ୍ୱତମ, ସବୁଦିନ ପାଇଁ ରହିବ ନାହିଁ ଭୌତିକ ଜଗତ, ଇଏ ହେଉଛି ଅଶାଶ୍ୱତ ଜଗତ। ତାହେଲେ ପ୍ରଭୁ ସେମାନେ କୁଆଡ଼େ ଯିବେ? ନା ମାମ ବ୍ୟତ୍ୟ ପୁନର୍ଜନ୍ମ ଦୁଃଖାଳୟ ନା ପୁବନ୍ତି, ସେମାନେ ଏଇଟାକୁ ପ୍ରାପ୍ତ ହେବେ ନାହିଁ। ସେମାନେ ମହାତ୍ମା ହୋଇଯିବେ, ସେମାନେ ବଦ୍ଧାତ୍ମା ନୁହନ୍ତି। ସେମାନେ ଯେଉଁ ରହିଛି ଆମର ଯେଉଁ ଜୀବଭୂତ ସ୍ତରରୁ ସେମାନେ ଉର୍ଦ୍ଧ୍ୱକୁ ପଳେଇବେ, ସେମାନେ ମୁକ୍ତ ଆତ୍ମା ହୋଇଯିବେ, ମହାତ୍ମା ହୋଇଯିବେ। ତେଣୁ ନା ପ୍ରବନ୍ତି ମହାତ୍ମାଙ୍କ ସାଂସିଦ୍ଧିଙ୍କ ପରମାଙ୍ଗତା, ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି। ଏଇ ଭୌତିକ ଜଗତରେ ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା। ତେଣୁ ଏ ଯେଉଁ ବେଦ ରହିଛି, ଏ ବେଦରେ ସମସ୍ତ ଜ୍ଞାନ ରହିଛି। ତେଣୁ ଏଇଟା ଯେଉଁ ରହିଛି ଅନ୍ୟ ଯୁଗରେ ସତ୍ୟ, ତ୍ରେତୟା ଏବଂ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ। ଆମର ପରୀକ୍ଷିତ ମହାରାଜ ନାହିଁ, ସୁଖଦେବ ଗୋସ୍ୱାମୀ, ସୁତ ଗୋସ୍ୱାମୀ ଏମାନେ ନୋଟ୍ ରଚନା କରିନଥିଲେ। ଆମେ ନୋଟ୍ କରୁଛୁ, ନୋଟ୍ ରଖୁଛୁ, ନହେଲେ ଆମେ ଭୁଲିଯିବୁ, ନୋଟ୍ ରଖିକି ପଢ଼ୁଛୁ। କିନ୍ତୁ ତାଙ୍କର ନୋଟ୍ କିଛି ନଥିଲା, ଲେଖିକି ରଖୁନଥିଲେ, ସେ ସବୁ ସେମାନଙ୍କ ମନେ ରଖିଦେଇଥିଲେ। କେତେ 18,000 ଶ୍ଳୋକ, ଏଇ 18,000 ଶ୍ଳୋକରେ ମଧ୍ୟ ଗୋଟିଏ ଗୋଟିଏ ଶ୍ଳୋକରେ କେତେ କେତେ ନାଁ ସବୁ ରହିଛି। ବଂଶ ପରମ୍ପରା ଯେତେବେଳେ କୁହାଯାଉଛି, ତାଙ୍କର ପିତା କିଏ, ତାଙ୍କର ପିତା କିଏ, ତାଙ୍କର ପିତା କିଏ, ତାଙ୍କର ପିତା କିଏ କରିକିରି 1,000,000 ନାମ ସବୁ ମନେ ରଖୁଛନ୍ତି ସିଏ। ଲକ୍ଷ ଲକ୍ଷ ନାମ ସବୁ ମନେ ଅଛି ତାଙ୍କର, ଭବିଷ୍ୟତରେ କ'ଣ ହେବ, ଅତୀତରେ କ'ଣ ହେଇଛି, ବର୍ତ୍ତମାନ କ'ଣ ହେଉଛି, ଏସବୁ ମନେ ରଖିଦେଇଛନ୍ତି। ଏତେ ସ୍ମରଣ ଶକ୍ତି ପ୍ରଖର ଥିଲା। ତେଣୁ ସତ୍ୟ, ତ୍ରେତୟା, ଦ୍ୱାପର ଏ ତିନି ଯୁଗରେ ଲୋକମାନେ ଏଇଟାକୁ ଶୁଣିକିରି ମନେ ରଖୁଥିଲେ। ତେଣୁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି, ଶୁଣିକିରି ମନେ ରଖୁଥିଲେ। କିନ୍ତୁ କଳିଯୁଗରେ ଲୋକମାନଙ୍କର ସବୁ ସ୍ମରଣ କମି କମିକା ଯାଉଛି, 8 ଜିନିଷ କମି କମିକା ଯାଉଛି। ତତସ୍ଥାନ ଦିନ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳୀନ ବଳିନ ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ, ସ୍ମୃତି ଏସବୁ କମି କମିକା ଯିବ। ଗୋଟେ ସମୟ ଆସିବ ଯେତେବେଳେ 20-30 ବର୍ଷ ହୋଇଗଲେ ତ୍ରିଂଶ୍ରିଂଶତି ପରମାୟୁ କଳ ନୃଣାମ ବୋଲି କୁହାଯାଇଛି। 50 ବର୍ଷ ହୋଇଗଲେ ତାକୁ କୁହାଯିବ, ହେ 50 ବର୍ଷ ବଞ୍ଚିଗଲେ ସବୁଠୁ ବୃଦ୍ଧ ବ୍ୟକ୍ତି ହୋଇଯିବେ। ବର୍ତ୍ତମାନ 100 ବର୍ଷ କେତେଜଣ ବଞ୍ଚୁଛନ୍ତି ସେଇଟା ଗୋଟେ ରେକର୍ଡ଼ ହୋଇଯାଉଛି, ଏଇ 100 ବର୍ଷ ବଞ୍ଚିଲେ। ତେଣୁ ଗୋଟେ ସମୟ ଆସିବ, ଏହି 50 ବର୍ଷ ବଞ୍ଚିଛନ୍ତି ବୋଲି କହିବେ। ସମୟ ଆସିବ, କମି କମିକା ଯାଉଛି, ଅନୁଦିନମ ପ୍ରତିଦିନ କମିଯାଉଛି। ଗତକାଲି ଯେତିକି ଥିଲା ଆଜି ଆଉ ଟିକେ କମିଯାଇଛି। ଅନୁଦିନ ତତସ୍ଥାନୁଦିନ ଅନୁଦିନ ଶବ୍ଦ ବ୍ୟବହାର କରାଯାଇଛି। ଏଇଟାକୁ ସୁଖଦେବ ଗୋସ୍ୱାମୀ ଭବିଷ୍ୟତ କଥା କହୁଛନ୍ତି, ଦ୍ୱାଦଶ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ବ୍ୟାସଦେବ ଉପରେ ଆସିଲେ, ଯିଏକି ଜଣେ ଭଗବାନଙ୍କର ଅବତାର ବ୍ୟାସଦେବ, ସେ ଆସି ଏ ସମସ୍ତ ଶାସ୍ତ୍ରକୁ ରଚନା କଲେ। କାରଣ ଲୋକମାନେ ମନେ ରଖିପାରିବେ ନାହିଁ, ବହି ଦରକାର ହେବ ତାଙ୍କର, ସେ ବହି ଦରକାର, ସେଥିପାଇଁ ଲେଖିଲେ, ଲିପିବଦ୍ଧ କଲେ, ସମସ୍ତ ବେଦକୁ ଲିପିବଦ୍ଧ କଲେ ଏବଂ ଉପନିଷଦ ମଧ୍ୟ ଲିପିବଦ୍ଧ କଲେ। ବେଦ, ଉପନିଷଦ ବିଭିନ୍ନ ତାର 6 ଅଙ୍ଗ ରହିଛି। ବେଦ ସାଙ୍ଗ ପଦ କମ ଉପନିଷଦ ଏଇ ଗାୟନ୍ତି ଜନ ସାମଗା, ଏ 6 ଅଙ୍ଗ ରହିଛି। ଅଙ୍ଗ ବ୍ୟାକରଣ ଏସବୁ ସବୁ ତାର ଅଙ୍ଗ ସବୁ ରହିଛି, ଉପନିଷଦ ଇତ୍ୟାଦି ସେସବୁ ତାର ବେଦର ଅଙ୍ଗରେ ଯାଉଛନ୍ତି। ଭାଗବତ ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ ଏଇଟା କହୁଛନ୍ତି ଆମର କିଏ, ଆମର ସୁତ ଗୋସ୍ୱାମୀ କହୁଛନ୍ତି। କ'ଣ କ'ଣ ଅଙ୍ଗ ନା ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଏବଂ ଜ୍ୟୋତିଷ, ଏ ହେଉଛି 6ଟି ଅଙ୍ଗ ବେଦର। ଏ ସମସ୍ତ ସବୁ ରଚନା କଲେ ବ୍ୟାସଦେବ, ସବୁ ରଚନା କଲେ, ଲିପିବଦ୍ଧ କଲେ, ବେଦ ଲିପିବଦ୍ଧ କଲେ, ଉପନିଷଦ ଲିପିବଦ୍ଧ କଲେ, 6ଟି ଅଙ୍ଗକୁ ଲିପିବଦ୍ଧ କଲେ ଏବଂ ବିଭିନ୍ନ ପୁରାଣମାନଙ୍କର ମଧ୍ୟ ତାକୁ ବୁଝିବା ପାଇଁ। ଏ ବେଦ ହେଉଛି ଶ୍ରୁତି, ଆଉ ଶ୍ରୁତି ଅନୁସାରେ ଯେଉଁ ଗୋଟେ ଲେଖା ହେଉଛି ତାକୁ ସ୍ମୃତି ବୋଲି କୁହାଯାଉଛି। ଶ୍ରୁତି, ସ୍ମୃତି, ପୁରାଣ, ପୁରାଣରେ ତାକୁ ଆଉ ଟିକେ ବିସ୍ତାର ଭାବରେ ବୁଝିବା ପାଇଁ ସବୁ ଗଳ୍ପ ଆକାରରେ ବୁଝାଗଲା ଏବଂ ପଞ୍ଚରାତ୍ର ବିଭିନ୍ନ ପରେ ଯେଉଁ ନାରଦାଦି ଋଷିମାନେ ତାକୁ ପଞ୍ଚରାତ୍ରରେ ସବୁ ସେସବୁ ବିସ୍ତାର କଲେ ସେ ଜ୍ଞାନକୁ। କିନ୍ତୁ ଏତେ ସବୁ ଜ୍ଞାନ ପ୍ରଦାନ କରିସାରିଲା ପରେ ମଧ୍ୟ ଯଦିଓ ବ୍ୟାସଦେବ ସେ ହେଉଛନ୍ତି ଭଗବାନଙ୍କର ଅବତାର, କିନ୍ତୁ ସେ ସମସ୍ତ ବୈଦିକ ଶାସ୍ତ୍ର ଲିପିବଦ୍ଧ କଲେ। ତାପରେ ସେ ଚିନ୍ତା କରୁଛନ୍ତି ମୁଁ ଯଦିଓ ଏ ବେଦକୁ ସବୁ ଲିପିବଦ୍ଧ କଲି, କିନ୍ତୁ ଯେଉଁମାନେ ଅଳ୍ପ ବୁଦ୍ଧିସମ୍ପନ୍ନ ବ୍ୟକ୍ତି, ସ୍ତ୍ରୀ, ଶୂଦ୍ର, ଦ୍ୱିଜ ବନ୍ଧୁନା, ତ୍ରୟୀନ ଶ୍ରୁତି ଗୋଚରା, ଏମାନଙ୍କୁ ଶ୍ରୁତି ସେମାନେ ବୁଝିପାରିବେ ନାହିଁ, ତାଙ୍କର ଅଧିକାର ନାହିଁ। ତେଣୁ ତାଙ୍କ ପାଇଁ ତାଙ୍କ ପ୍ରତି କୃପା କରି କୃପୟା ମହାଭାରତ, ମହାଭାରତ ରଚନା କଲେ। କୃପୟା ମୁନିନା କୃତମ ଇତି ଭାରତ ମାଖ୍ୟାନମ, କୃପୟା ମୁନିନା କୃତମ, ଭାରତ ମାଖ୍ୟାନ ମହାଭାରତ ରଚନା କଲେ। ତେଣୁ ଆମର ମହାରାଜ କହୁଥିଲେ, ହଳଧର ମହାରାଜ କହୁଥିଲେ ମହାଭାରତ ରଚନା କଲେ 3 ବର୍ଷ କାଳ ଲାଗିଲା ତାଙ୍କୁ ମହାଭାରତ ରଚନା କରିବା ପାଇଁ, 3 ବର୍ଷ କାଳ ରଚନା। କିନ୍ତୁ ସେ ଚିନ୍ତା କରି ଆଉ କ'ଣ ଲେଖିବେ, ତେଣୁ ସେ ତାଙ୍କର ଦରକାର ଥିଲା ଜଣେ ସର୍ଟ ହ୍ୟାଣ୍ଡ ରାଇଟର, ଜଣେ ଷ୍ଟେନୋ ଜଣଙ୍କ ଦରକାର ଥିଲା। ସେ ଯାହାକୁ ପଚାରିଲେ କେହି ରାଜି ହେଲେ ନାହିଁ। ଅନ୍ତିମରେ ଗଣେଶଜୀ ରାଜି ହେଲେ, କହିଲେ ଠିକ୍ ଅଛି ମୁଁ ଗୋଟିଏ ସର୍ତ୍ତରେ ରାଜି, ନା କେଉଁ ସର୍ତ୍ତ କ'ଣ ତୁମର, ନା ମୁଁ ଯେଉଁ ଲେଖିବା ଆରମ୍ଭ କରିବି ମୋର ଷ୍ଟପ୍ ହେବନି, ଯେଉଁ ଷ୍ଟପ୍ ହେବ ମୁଁ ଆହୁରି ଲେଖିବି ନାହିଁ, ନା ଠିକ୍ ଅଛି ତୁମେ ମୁଁ ସେ ସର୍ତ୍ତରେ ରାଜି, କିନ୍ତୁ ମୋର ମଧ୍ୟ ଗୋଟେ ସର୍ତ୍ତ ଅଛି, ନା କ'ଣ ପ୍ରଭୁ, ନା ତୁମେ ଯେଉଁ ଲେଖିବ ଚିନ୍ତା କରି ଲେଖିବ। ଆଉ ସେ କହୁଥିଲେ, ହଳଧର ମହାରାଜ କହୁଥିଲେ ମହାଭାରତରେ କେତେଟି ପୁଟ ଅଛି, ପୁଟ ମାନେ ସେଇଟାକୁ ବ୍ୟାସଦେବ ଏଭଳି ରଚନା କରିଛନ୍ତି କେହି ଜାଣିନାହାନ୍ତି, ବ୍ୟାସ ଛଡ଼ା ଆଉ କେହି ସେଇଟା ଜାଣିନାହାନ୍ତି, ବ୍ୟାସ ପୁଟ ବୋଲି ସେ କୁହାଯାଉଛି। ଆଉ ଇଏ ଜାଣିପାରିଲେ ନାହିଁ, ଗଣେଶଜୀ ମଧ୍ୟ ଜାଣିପାରିଲେ ନାହିଁ ବ୍ୟାସ ପୁଟ। ତେଣୁ ମହାଭାରତ 3 ବର୍ଷ ଲାଗିଲା ତାଙ୍କୁ ଲେଖିବା ପାଇଁ, 3 ବର୍ଷ ଲାଗିଲା। 3 ବର୍ଷ ସେ ଯେଉଁ ଲେଖିଲେ 60 ଲକ୍ଷ ମହାଭାରତ ଶ୍ଳୋକ ରଚନା କଲେ, 60 ଲକ୍ଷ, 60 ଲକ୍ଷରୁ ଅଧା ନେଇଗଲେ ଦେବତାମାନେ ଆସି ନେଇଗଲେ, ଆଜ୍ଞା ଆମକୁ କିଛି ଦିଅନ୍ତୁ ସେଇଥିରୁ ମହାଭାରତରୁ, 30 ଲକ୍ଷ ନେଇଗଲେ ଦେବତାମାନେ। ତାପରେ 15 ଲକ୍ଷ ନେଇଗଲେ ଯେଉଁ ଗନ୍ଧର୍ବ ପିତୃପୁରୁଷମାନେ ଏମାନେ ସବୁ ନେଇଗଲେ, କିଏ କ'ଣ ଗନ୍ଧର୍ବ ଇତ୍ୟାଦି, 15 ଲକ୍ଷ ଏବଂ 14 ଲକ୍ଷ ଏଭଳି ଭାବରେ 69 ଲକ୍ଷ ନେଇଗଲେ ସବୁ ଶ୍ଳୋକ। ତେଣୁ ଆଉ ଗୋଟିଏ ଲକ୍ଷ ରହିଲା ଶ୍ଳୋକ, ସେ ହେଉଛି ମହାଭାରତର 18,800 ଶ୍ଳୋକ ଅଛି ମହାଭାରତରେ, ତାକୁ କୁହାଯାଉଛି ବ୍ୟାସକୁଟ ବୋଲି, ଯାହାକୁ ବ୍ୟାସଦେବ ଛଡ଼ା ଆଉ କେହି ଜାଣିନାହାନ୍ତି। ଭଗବାନଙ୍କର ଅବତାର, ଭଗବାନ ସବୁ ସେ ଜ୍ଞାନ ଦେଉଛନ୍ତି ନା, ସେ ଯଦି ଚାହିଁବେ ଜ୍ଞାନ କିଏ ପ୍ରାପ୍ତ ନ ହେବେ ବୋଲି ତାହେଲେ କିଏ ପ୍ରାପ୍ତ ହୋଇପାରିବ। ତେଣୁ ସେ ଏଭଳି ଭାବରେ 15 ଲକ୍ଷ ପିତୃପୁରୁଷମାନେ ନେଇଗଲେ, ପିତୃଣା ମର୍ଜମା ଚାଷିନୀ ଅର୍ଜମା ଆସିକିରି କହିଲେ ପ୍ରଭୁ ଆମକୁ କିଛି ଜ୍ଞାନ ଦିଅନ୍ତୁ, ନା ହଉ ନିଅ 14-15 ଲକ୍ଷ ନିଅ ଶ୍ଳୋକ ନିଅ, ଦେଇଦେଲେ। ତାପରେ ଗନ୍ଧର୍ବମାନେ ଆସିଲେ, ଗନ୍ଧର୍ବାଣା ଚିତ୍ରରଥ, ତାଙ୍କର ଶ୍ରେଷ୍ଠ ହେଉଛନ୍ତି ଚିତ୍ରରଥ, ସେ ଯେତେବେଳେ ଆସିଲେ କହିଲେ ପ୍ରଭୁ ଆମକୁ କିଛି ଜ୍ଞାନ ଦିଅନ୍ତୁ, ନା ନିଅ 14 ଲକ୍ଷ ନିଅ ଯା, ସବୁ ଦେଇଦେଲେ ଆଉ 1 ଲକ୍ଷ ରହିଲା। ତେଣୁ ମହାଭାରତରେ ବର୍ତ୍ତମାନ ଏଇ 1 ଲକ୍ଷ ଶ୍ଳୋକ ରହିଛନ୍ତି, ଯାହାଟା 18ଟି ପର୍ବ ରହିଛି। ଏଇ 18ଟି ପର୍ବରେ ଯେଉଁ ଭୀଷ୍ମ ପର୍ବ ରହିଛି, ଏଇ ଭୀଷ୍ମ ପର୍ବରେ 25-42 ଏଇ 18ଟି ଅଧ୍ୟାୟରେ ଭଗବତ ଗୀତା ଭଗବାନ ଦେଇଛନ୍ତି, ସାର ଦେଇଛନ୍ତି, ବେଦର ସାର ଦେଇଦେଇଛନ୍ତି, ଭଗବତ ଗୀତାରେ ସମସ୍ତ ଜ୍ଞାନ ଦେଇଦେଇଛନ୍ତି ଏଇ 700 ଶ୍ଳୋକରେ। ତେଣୁ ଏଇ ସବୁ ରଚନା କରିସାରିଲା ପରେ ମଧ୍ୟ ଏ ଯେଉଁ ପୁରାଣ ମାନେ ବର୍ଣ୍ଣନା କଲେ, 18ଟି ପୁରାଣ ବର୍ଣ୍ଣନା କଲେ, ମହାଭାରତ ଛାଡ଼ି ଆଉ 17ଟି ପୁରାଣ ବର୍ଣ୍ଣନା କଲେ, ସେ 17ଟି ପୁରାଣରେ ସେଇ ବେଦକୁ ତାକୁ ଆଉ ଟିକେ ବିସ୍ତାର କରି ତାକୁ ସଙ୍ଗୀତ ମାନେ ତାର ଗଳ୍ପ ମାଧ୍ୟମରେ ସବୁ ବର୍ଣ୍ଣନା କଲେ। ବ୍ରହ୍ମପୁରାଣ 10,000 ଶ୍ଳୋକ ରଚନା କଲେ। ଯେଉଁ ବ୍ରହ୍ମପୁରାଣରେ ବ୍ରହ୍ମା ଦକ୍ଷଙ୍କୁ କହୁଛନ୍ତି, ଯେଉଁ ଜ୍ଞାନ ଦେଉଛନ୍ତି ଦକ୍ଷଙ୍କୁ, ତାଙ୍କର ପୁତ୍ର ଦକ୍ଷ। ତାପରେ ପଦ୍ମପୁରାଣ 3 ପ୍ରକାର ପୁରାଣ ରଚନା କଲେ। ଗୋଟେ ହେଉଛି ସତ୍ୟଗୁଣର 6 ପୁରାଣ, ରଜଗୁଣର 6 ପୁରାଣ ଏବଂ ତମଗୁଣର 6 ପୁରାଣ, ଏଭଳି ଭାବରେ 18 ପୁରାଣ ତିଆରି କଲେ। ତେଣୁ ପଦ୍ମପୁରାଣ ତିଆରି କଲେ, ଯେଉଁଥିରେ 55,000 ଶ୍ଳୋକ ରହିଛନ୍ତି। ତା ଦେହରେ ବିଭିନ୍ନ ଚରିତ୍ର ସବୁ ରହିଛି, ଶକୁନ୍ତଳାଙ୍କ ଚରିତ୍ର, ରାମଙ୍କ ଚରିତ୍ର ଇତ୍ୟାଦି ସବୁ ରହିଛି। ତାପରେ ବିଷ୍ଣୁ ପୁରାଣ ରଚନା କଲେ, ସେଥିରେ 23,000 ଶ୍ଳୋକ ରହିଛନ୍ତି, ଯେଉଁଟା ପରାଶର, ମୈତ୍ରେୟ, 10 ଅବତାର ଇତ୍ୟାଦି ବିଷୟରେ ବର୍ଣ୍ଣନା କରାଯାଇଛି, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଶିବପୁରାଣ, ଶିବପୁରାଣରେ କୃଷ୍ଣ ଶିବଜୀଙ୍କ ସ୍ତୁତି କରୁଛନ୍ତି, 24,000 ଶ୍ଳୋକ ରଚନା କଲେ। ଲିଙ୍ଗ ପୁରାଣ, ଯେଉଁଥିରେ 28 ପ୍ରକାର ଶିବ ମୂର୍ତ୍ତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ତେଣୁ ଏଥିରେ 11,000 ଶ୍ଳୋକ ରହିଛନ୍ତି। ଗରୁଡ଼ ପୁରାଣ, ବିଷ୍ଣୁ ଗରୁଡ଼ଙ୍କୁ କହୁଛନ୍ତି, ଜ୍ଞାନ ଦେଉଛନ୍ତି, ଯେଉଁ ଆମେ ସବୁବେଳେ ପାଠ କରୁଛେ, ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥା ଗତୋ ବିଭା ଜୟ ସ୍ମରେତ୍ ପୁଣ୍ଡରୀକାକ୍ଷ ସବାୟବନ୍ତର ସୂଚୀ, ଇଏ ହେଉଛି ଗରୁଡ଼ ପୁରାଣର ଶ୍ଳୋକ। ଇଏ ଗରୁଡ଼ ବିଷ୍ଣୁ ପୁରାଣ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି। ଏ ଯେଉଁ ଭାଗବତମ୍, ଇଏ ହେଉଛି ଅର୍ଥୋୟଂ ବ୍ରହ୍ମସୂତ୍ରାଣାଂ ଭାରତାର୍ଥ ବିନିମୟ ଗାୟତ୍ରୀ ଭାଷ୍ୟ ରୂପ ସବୁ ବେଦାର୍ଥ ପରିଗୃହିତ। ଇଏ ଭାଗବତମ୍, ଅନ୍ତିମରେ ଭାଗବତମ୍ ଆସିବେ, ଭାଗବତ ପ୍ରକାଶ କହୁଥିଲେ ସେ କଥା, ଭାଗବତ ଅନ୍ତିମରେ ଆସିବେ। ଏ ସମସ୍ତ ପୁରାଣ ଇତ୍ୟାଦି ରଚନା କରିସାରିଲା ପରେ ମଧ୍ୟ ବ୍ୟାସଦେବ ସନ୍ତୋଷ ପ୍ରାପ୍ତ ହୋଇପାରୁନାହାନ୍ତି, ତାପରେ ତାଙ୍କର ଗୁରୁ ନାରଦ ମୁନି କହିବେ, କାହିଁକି ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନାହାନ୍ତି, ଯେଉଁଥିପାଇଁ କି ତାପରେ ସେ ଭାଗବତଙ୍କୁ ରଚନା କରିବେ। ତେଣୁ ସେହିଭଳି ଭାବରେ ନାରଦ ପୁରାଣରେ ନାରଦ ଚତୁଷଣଙ୍କର ସମ୍ବାଦ ରହିଛି, ଯେଉଁଠି 25,000 ଶ୍ଳୋକ ରଚନା କରିଛନ୍ତି ବ୍ୟାସଦେବ। ତାପରେ ଅଗ୍ନିପୁରାଣରେ ଅଗ୍ନି ବଶିଷ୍ଠଙ୍କୁ ଜ୍ଞାନ ଦେଉଛନ୍ତି, 15,400 ଶ୍ଳୋକ ରହିଛନ୍ତି। ଏଥିରେ ଗୋଟେ ଶ୍ଳୋକ ଅଛନ୍ତି ମହା ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, କ'ଣ ସେ ଶ୍ଳୋକ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ବ୍ରହ୍ମବୈବର୍ତ ପୁରାଣରେ ନାରଦ ଋଷିମାନଙ୍କୁ ଜ୍ଞାନ ଦେଉଛନ୍ତି, 18,000 ଶ୍ଳୋକ ତା ଦେହରେ ଅଛନ୍ତି। 4 ଖଣ୍ଡ ରହିଛି, କୃଷ୍ଣଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ପ୍ରକୃତି ବିଷୟରେ ବର୍ଣ୍ଣନା କରାଯାଉଛି, ଏହିସବୁ ବ୍ରହ୍ମବୈବର୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଏ ବ୍ରହ୍ମବୈବର୍ତ ପୁରାଣରେ ଗୋଟେ କଥା ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଦେଉଛି, କ'ଣ ନା ବ୍ରହ୍ମବୈବର୍ତ ପୁରାଣରେ କୁହାଯାଇଛି ଯେ ଅଶ୍ୱମେଧମ୍ ଗବାଲମ୍ବମ୍ ସନ୍ୟାସମ୍ ବଳପୈତୃକମ୍ ଦେବରଣ ସୁତୋତ୍ପତ୍ତି କଳୁ ପଞ୍ଚ ବିବର୍ଜେ। ଅନ୍ୟ ଯୁଗରେ ଯେଉଁ ରହିଥିଲା ଏ ଦେବ ଅଶ୍ୱମେଧ ଯଜ୍ଞ, ଗୋମେଧ ଯଜ୍ଞ, ସନ୍ୟାସ, ପିତୃ ଶ୍ରାଦ୍ଧରେ ମାଂସ ତର୍ପଣ ଦେବା ଏବଂ ସ୍ୱାମୀ ମରିଗଲେ ତାଙ୍କର ଭାଇ ସହିତ ସଙ୍ଗ କରି ପୁତ୍ର ସନ୍ତାନ ଉତ୍ପନ୍ନ କରିବା, ଏ 5ଟି ଜିନିଷ ଅନ୍ୟ ଯୁଗରେ ଥିଲା, କଳିକାଳରେ ଏସବୁ ବନ୍ଦ କରାଯାଇଛି। କଳୋ ପଞ୍ଚ ବିବର୍ଜେତ୍, ଏ ବ୍ରହ୍ମବୈବର୍ତ ପୁରାଣରେ ରହିଛି। ଭବିଷ୍ୟ ପୁରାଣ ରହିଛି 14,500 ଶ୍ଳୋକ, ଏଥିରେ ମନୁ ସୂର୍ଯ୍ୟଙ୍କୁ ସବୁ ଜ୍ଞାନ ଦେଇଛନ୍ତି, ଭବିଷ୍ୟତ ବିଷୟରେ ବର୍ଣ୍ଣନା କରାଯାଇଛି ଭବିଷ୍ୟତ ବିଷୟରେ। ସ୍କନ୍ଦ ପୁରାଣରେ ସବୁଠାରୁ ଅଧିକ ଶ୍ଳୋକ 81,100 ଶ୍ଳୋକ, ଯେଉଁଥିରେ ଆମର ଗୀତାର ମହାତ୍ମା ବର୍ଣ୍ଣନା କରାଯାଇଛି, ଗୀତା ସୁଗୀତା କର୍ତ୍ତବ୍ୟମ୍ କିମ୍ ନେଇ ଶାସ୍ତ୍ର ବିସ୍ତରେଇ ଯାହା ସ୍ୱୟଂ ପଦ୍ମନାବଶ୍ୟ ମୁଖ ପଦ୍ମା ଜନୁସୁତମ୍, ବହୁତ କଥା ରହିଛି ଏ ସ୍କନ୍ଦ ପୁରାଣରେ। ତେଣୁ ମାର୍କଣ୍ଡ ପୁରାଣରେ 9,000 ଶ୍ଳୋକରେ ଇନ୍ଦ୍ର ସୂର୍ଯ୍ୟ ଅଗ୍ନି ଏମାନଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ବାମନ ପୁରାଣରେ ଶିବ ପାର୍ବତୀଙ୍କ ବିବାହ ବିଷୟରେ ବର୍ଣ୍ଣନା କରାଯାଇଛି, 10,000 ଶ୍ଳୋକ ତା ଦେହରେ ଅଛନ୍ତି। ବରାହ ପୁରାଣରେ ଭୂମିଦେବୀଙ୍କୁ ଭଗବାନ ବରାହ ସବୁ ଜ୍ଞାନ ଦେଇଛନ୍ତି, ବିଭିନ୍ନ ମନ୍ତ୍ର ଦେଇଛନ୍ତି, ବିଷ୍ଣୁଙ୍କର ମହିମା ଦେଇଛନ୍ତି, 24,000 ଶ୍ଳୋକ ଏଥିରେ ଅଛନ୍ତି। ମତ୍ସ୍ୟ ପୁରାଣରେ ମନୁଙ୍କୁ ଜୈମିନୀ ଏମାନଙ୍କୁ ସବୁ ବିଷୟରେ ବର୍ଣ୍ଣନା କରାଯାଇଛି, ବିଭିନ୍ନ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି, ବୁଦ୍ଧ ତତ୍ତ୍ୱ, ନାଟ୍ୟଶାସ୍ତ୍ର, ଅନନ୍ତ ଶକ୍ତି ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି। କୂର୍ମ ପୁରାଣରେ 17,000 ଶ୍ଳୋକ ଅଛି, ଏଟାକୁ ଭଗବାନ କୂର୍ମଦେବ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ପାତାଳରେ କହୁଛନ୍ତି। ବ୍ରହ୍ମାଣ୍ଡ ପୁରାଣରେ 12,000 ଶ୍ଳୋକ ଅଛନ୍ତି, ଏ ବିଷୟରେ ବିଶ୍ୱ ସୃଷ୍ଟି ଇତ୍ୟାଦି ରାଧାକୃଷ୍ଣଙ୍କର ମହିମା ଏସବୁ ବର୍ଣ୍ଣନା କରାଯାଇଛି। ଏଇଥିରେ କୁହାଯାଇଛି ସହସ୍ର ନାମ ପୁଣ୍ୟାନାମ କ୍ରୀଡ଼ା ବୃତ୍ତିଆଦି ତତ୍ଫଳ, ଭଗବାନ କୃଷ୍ଣଙ୍କର ଗୋଟିଏ ନାମ ନେଲେ ଯେଉଁ ଫଳ ହେବ, ବିଷ୍ଣୁଙ୍କର 3000 ନାମ ନେଲେ ସେହି ଫଳ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ମଧ୍ୟ ବ୍ୟାସଦେବ ସନ୍ତୋଷ ରହିପାରିଲେ, ପ୍ରାପ୍ତ ହୋଇପାରିଲେ ନାହିଁ। ତେଣୁ ଗୋଟିଏ ଦିନ ତାଙ୍କର ଆଶ୍ରମରେ ସରସ୍ୱତୀ ନଦୀରେ ସ୍ନାନ କରି ତାଙ୍କ ଭଦ୍ରିକା ଆଶ୍ରମରେ ବସି ସେ ଧ୍ୟାନ କରୁଛନ୍ତି, ଗୋଟେ ବଦ୍ରୀ ବୃକ୍ଷ ମୂଳରେ ବସି ଧ୍ୟାନ କରୁଛନ୍ତି। କିନ୍ତୁ କ'ଣ ପାଇଁ ମୁଁ ଏତେ ଶାନ୍ତି ପ୍ରାପ୍ତ ହୋଇପାରିଲି ନାହିଁ, ସମସ୍ତ ଶାସ୍ତ୍ର ରଚନା କଲି କ'ଣ ପାଇଁ ଶାନ୍ତି ପ୍ରାପ୍ତ ହୋଇପାରିଲି ନାହିଁ ଚିନ୍ତା କରୁଛନ୍ତି। କିମ୍ବା ଭାଗବତ ଧର୍ମ ନ ପ୍ରାୟଣ ନିରୂପିତା ପ୍ରିୟା ପରମହଂସାନାଂ ତୈବ ଅଚ୍ୟୁତ ପ୍ରିୟା, ମୁଁ ଯଦିଓ ସମସ୍ତ ଶାସ୍ତ୍ର ରଚନା କଲି କିନ୍ତୁ ଭଗବାନଙ୍କର ପ୍ରିୟ ଜିନିଷ, ପରମହଂସମାନଙ୍କ ପ୍ରିୟ ଜିନିଷ ସେଭଳି ଶାସ୍ତ୍ର ରଚନା କରି ନାହିଁ କି, କିମ୍ବା ପରମହଂସାନାଂ ଏସବୁ ବର୍ଣ୍ଣନା କରିନାହିଁ କିଭଳିଆ ଚିନ୍ତା କରୁଛନ୍ତି। ତେଣୁ ସେହି ସମୟରେ ତାଙ୍କର ମୁନି, ତାଙ୍କର ଗୁରୁ, ତାଙ୍କ ନାରଦ ମୁନି ଆସି ପହଞ୍ଚିଗଲେ ଏବଂ ନାରଦ ମୁନିଙ୍କୁ ସେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ସେବା କରି ତାପରେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ପ୍ରଶ୍ନ ପଚାରିବା ପୂର୍ବରୁ ଗୁରୁ ଜାଣିପାରୁଛନ୍ତି ଶିଷ୍ୟର ମନ କଥା, ତେଣୁ ସିଏ କହୁଛନ୍ତି ଏ ବ୍ୟାସ, ଏ ପରାଶରଙ୍କ ପୁତ୍ର ପରାଶରୀୟ, ତୁମର କ'ଣ ପାଇଁ ମନ ଦୁଃଖ ହେଉଛି, ତୁମେ ମୁଁ ଦେଖୁଛି ତୁମର ମନ ସନ୍ତୋଷ ପ୍ରାପ୍ତ ହେଉନାହିଁ ନା ପ୍ରଭୁ, ମୁଁ ବି ସେ କଥା ଚିନ୍ତା କରୁଥିଲି, ମୁଁ ତ ଏତେ ଶାସ୍ତ୍ର ରଚନା କଲି ତାହେଲେ ମୁଁ କାହିଁକି ଏତେ ଆନନ୍ଦ ପ୍ରାପ୍ତ ହୋଇପାରୁନାହିଁ, ପ୍ରଭୁ ଆପଣ ଟିକେ ବୁଝେଇ ଦିଅନ୍ତୁ ମୋତେ। ତେଣୁ ନାରଦମୁନି କହୁଛନ୍ତି ହେ ବ୍ୟାସଦେବ, ତୁମେ ଯଥା ଧର୍ମ ଦୟାଶାର୍ଥା ମୁନିବର ଜ୍ଞାନ କୀର୍ତ୍ତିତା ନ ତଥା ବାସୁଦେବସ ମହିମା ଅନୁବର୍ଣ୍ଣିତ। ହେ ବ୍ୟାସଦେବ, ତୁମେ ଯେଉଁ ରଚନା କଲ ବେଦ ଉପନିଷଦ ପୁରାଣ ଇତ୍ୟାଦି ରଚନା କଲ, 18 ଉପପୁରାଣ ବି ରଚନା କରାଯାଇଛି ତାଙ୍କର ଶିଷ୍ୟ ପ୍ରଶିଷ୍ୟମାନଙ୍କ ଦ୍ୱାରା, ଏଭଳି ଭାବରେ ବିଭିନ୍ନ ଶାସ୍ତ୍ର ସବୁ ରଚନା କରିଛ ତୁମେ, କିନ୍ତୁ ତା ଦେହରେ ଯେଉଁଭଳି ଭାବରେ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିଛ, ଭଗବାନ ବାସୁଦେବଙ୍କର ମହିମା ବିସ୍ତାର ଭାବରେ କେଉଁଠାରେ ବର୍ଣ୍ଣନା କରିନାହୁଁ, ଯେଉଁଥିପାଇଁ କି ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହୁଁ। ଯଥା ଧର୍ମ ଦୟସାର୍ଥା ମୁନିବର ଜ୍ଞାନ କୀର୍ତ୍ତିତା ନ ତଥା ବାସୁଦେବସ ମହିମା ଅନୁବର୍ଣ୍ଣିତ। ତେଣୁ ବହୁତ କଥା ବୁଝେଇଛନ୍ତି ନାରଦ ମୁନି ଏ ଶ୍ଳୋକରେ। ଏଇ ପଞ୍ଚମ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ଯେଉଁ ଶ୍ଳୋକ ସବୁ କହିଛନ୍ତି ସେ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସୁଧ ଗୋସ୍ୱାମୀ ମଧ୍ୟ ଅନ୍ତିମରେ ଦ୍ୱାଦଶ ସ୍କନ୍ଧରେ ତାକୁ ଆଉ ଥରେ ରିପିଟ୍ କରିଛନ୍ତି। 2 ଶ୍ଳୋକ ବିଶେଷ ଶ୍ଳୋକ ରହିଛି ଯେ ନ ଯତ୍ ବଚଶ୍ଚିତ୍ର ପଦଂ ହରିର୍ଦେଶୋ ଜଗତ୍ ପବିତ୍ର ପ୍ରଗୃଣିତ କରିଛି ତତ୍ ବାୟସମ ତୀର୍ଥ ମୋଛନ୍ତି ମାନସା ନ ଯତ୍ର ହଂସା ନିର୍ମିତି ଶିକ୍ଷା। ଏ ବ୍ୟାସଦେବ, ତମେ ଯେଉଁ ଶାସ୍ତ୍ର ସବୁ ରଚନା କଲ ବହୁତ ସୁନ୍ଦର କଥା ରଚନା କରିଛ ବଚଶ୍ଚିତ୍ର ପଦ, କିନ୍ତୁ ଯେଉଁଠି ହରିଙ୍କର ଯଶ ନାହିଁ, ଯଦିଓ ହରିଙ୍କର ଯଶ ତୁମେ କହିଛ କିନ୍ତୁ ଏତେ ବିସ୍ତାର ଭାବରେ ବର୍ଣ୍ଣନା କରିନାହୁଁ। ତେଣୁ ଯେଉଁଠି ହରିଙ୍କର ଯଶ ନାହିଁ ସେ ହେଉଛି ବାୟସ ତୀର୍ଥ, ସେ ହେଉଛି କାକମାନଙ୍କର ତୀର୍ଥ, କାକମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି କେଉଁଥିରେ ନା ସବୁ ଅପରିଷ୍କାର ସ୍ଥାନରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, କିନ୍ତୁ ହଂସମାନେ ସେଠି ଆନନ୍ଦିତ ହୁଅନ୍ତି ନାହିଁ, ତାଙ୍କର ଦରକାର ପଦ୍ମ ପୁଷ୍କରିଣୀ ଦରକାର, ପଦ୍ମନାଳରେ ସେମାନେ ଆନନ୍ଦ ଅନୁଭବ କରନ୍ତି। ତେଣୁ ଏଇ ଯେଉଁ ଶାସ୍ତ୍ର ସବୁ ରଚନା କଲ ଏଇଟା ପରମହଂସମାନଙ୍କ ପ୍ରିୟ ନୁହଁ, ତେଣୁ ତଦ୍ ବାଘ ବିସର୍ଗୋ ଜନତାଗ ବି ପ୍ରଭୁ ଜସ୍ମିନ୍ ପ୍ରତି ଶ୍ଳୋକ ମଭଦବତ୍ୟପି ନାମାନି ଆନନ୍ଦସ ଯଶୋଙ୍କିଦାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ହେ ବ୍ୟାସଦେବ, ଭଗବାନଙ୍କର ଅନ୍ୟ ପକ୍ଷରେ ଭଗବାନଙ୍କର ଗୁଣଗାନ ଯେଉଁଠି କରାଯାଉଛି ସେ ଯଦିଓ ଆଳଙ୍କାରିକ ଭାବରେ ରଚନା କରାଯାଇ ନାହିଁ, ତଦ୍ ବାଘ ବିସର୍ଗୋ ଜନତାଗ ବି ପ୍ରଭୁ, କିନ୍ତୁ ଆ ଦ୍ୱାରା ସମସ୍ତ ମାନବ ସମାଜ ପ୍ରତି ତାଙ୍କର ଯେଉଁ ସମସ୍ତ ପାପ ରାଶିକୁ ଧ୍ୱଂସ କରିଦେବ। ତଦ୍ଭାଗ ବିଷୟକୁ ଜନତା ଯସ୍ମିନ୍ ପ୍ରତି ଶ୍ଳୋକ ମଧବତ୍ୟବି, ପ୍ରତି ଶ୍ଳୋକରେ ଯଦି ଠିକ୍ ଭାବରେ ରଚିତ ହୋଇନାହିଁ, କିଛି ଭୁଲ ଭାଲ ରହିଯାଇଛି, ଅପଶବ୍ଦ ପ୍ରୟୋଗ ହୋଇଯାଇଛି, ତଥାପି ନାମାନି ଅନନ୍ତସ୍ୟ, ଭଗବାନ ଅନନ୍ତଙ୍କର ଯଦି ନାମ ଇତ୍ୟାଦି ରହିଛି, ନାମ ରୂପ ଗୁଣ ଲୀଳା ଇତ୍ୟାଦି, ଜଷ୍ଟ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ, ଯାହାକୁ ଯେଉଁମାନେ ସାଧୁମାନେ ସେମାନେ ଶୁଣନ୍ତି, ଯଦି ଉପଯୁକ୍ତ ବକ୍ତା ଥାନ୍ତି ତାଙ୍କର ଶ୍ରବଣ କରିବେ, ନହେଲେ ଶୁଣନ୍ତି ଗାୟନ୍ତି, ଯଦି ଉପଯୁକ୍ତ ଶ୍ରୋତା ଥାନ୍ତି ସେଠି କୀର୍ତ୍ତନ କରନ୍ତି ଗାୟନ କରନ୍ତି ଏବଂ ଗୁଣନ୍ତି ସାଧବ, ଯଦି ଶ୍ରୋତା ନାହାନ୍ତି କି ବକ୍ତା ନାହାନ୍ତି ସେତେବେଳେ ଗୁଣୁଗୁଣେଇ ଚିନ୍ତା କରନ୍ତି ଭଗବାନ କଥା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ତେଣୁ ଏଇଭଳି ଭାବରେ ବହୁତ କଥା କହି ବ୍ୟାସଦେବଙ୍କୁ କହିଲେ, ଏ ବ୍ୟାସଦେବ ତୁମେ ଯଦି ଶାନ୍ତି ପ୍ରାପ୍ତ ହୋଇପାରୁନାହଁ କାହିଁକି ନା ତୁମେ ଭଗବାନଙ୍କର ନାମ ରୂପ ରସ ରାମ ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବେ ବର୍ଣ୍ଣନା କରିନାହଁ। ତେଣୁ ଭଗବାନଙ୍କର ନାମ ଏତେ ମହାନ ଯେ ମୁଁ ଅତୀତରେ ଜଣେ ଦାସୀ ପୁତ୍ର ଥିଲି, କିନ୍ତୁ ଦାସୀ ପୁତ୍ର ଥିଲେ ମଧ୍ୟ ମୁଁ ଏଇ ସତ୍ସଙ୍ଗ ଫଳରେ ଏଇ ଭଗବାନଙ୍କ ନାମ ଇତ୍ୟାଦି ଗୁଣ ଲୀଳା ଶ୍ରବଣ କରି ମୁଁ ଆଜି ନାରଦରେ ପରିଣତ ହୋଇଛି। ନା ପ୍ରଭୁ, କିଭଳି ଆପଣ ଦାସୀପୁତ୍ର ଥିଲେ ଆପଣ ପୂର୍ବଜନ୍ମ କଥା କେମିତି ମନେ ରଖିଛନ୍ତି? ନା ମୁଁ ପୂର୍ବଜନ୍ମରେ ଥିଲି ଜଣେ ରାଧା, ତାଙ୍କର ପୁତ୍ର ମୁଁ ଥିଲି, ଜଣେ ରାଧା ଥିଲେ ତାଙ୍କ ନାମ ହେଉଛି କ'ଣ? କ'ଣ କାଗଜ କୁଆଡ଼େ ଗଲା କେ? ସେ ରାଧା ଥିଲେ। ତେଣୁ ତାଙ୍କ ନା କାନକୁବ୍ଜର ସେ ଥିଲେ ରାଜା, ଦ୍ରୁମିଳ ରାଜା ଥିଲେ, ଏବଂ ତାଙ୍କର ପତ୍ନୀ ଥିଲେ କଳାବତୀ। କିନ୍ତୁ ସେ ଗୃହସ୍ଥ ଧର୍ମ ତ୍ୟାଗ କରି ସେ ନା ସେ ଯେତେବେଳେ ମୃତ୍ୟୁବରଣ କଲେ ସେତେବେଳେ ତାଙ୍କର ସେ ରାଜା ଥିଲାବେଳେ ସେ ସମୟରେ ତାଙ୍କର ସମସ୍ତ ସମ୍ପତ୍ତିକୁ ସବୁ ବ୍ରାହ୍ମଣମାନଙ୍କୁ ଦାନ କରିଦେଇଥିଲେ। ତେଣୁ ସେ ଯେତେବେଳେ ମୃତ୍ୟୁବରଣ କଲେ କଳାବତୀ ସେତେବେଳେ ସେ ଚାହୁଁଥିଲେ, ତାଙ୍କର ପତ୍ନୀ ଚାହୁଁଥିଲେ ସ୍ୱାମୀଙ୍କ ସହିତ ନିଜେ ଦାହ ହୋଇଯିବା ପାଇଁ। କିନ୍ତୁ ସେତେବେଳେ ଆକାଶବାଣୀ ହେଲା, ସେ କହିଲେ ନା ନା ତୁମେ ତୁମର ଗର୍ଭରେ ପୁତ୍ର ସନ୍ତାନ ଅଛନ୍ତି, ତେଣୁ ତୁମେ କଶ୍ୟପ ମୁନି ଆସି ତାଙ୍କୁ କହିଲେ ସେ କଥା ସବୁ ଜ୍ଞାନ ଦେଲେ। ତେଣୁ ସେ କ'ଣ କଲେ ନା ସେ ଜଣେ ଦାସୀ ହୋଇକି ରହିଲେ, ଗୋଟେ ଧନୀ ବ୍ୟକ୍ତିର ଦାସୀ ହୋଇକି ରହିଥିଲେ। ତେଣୁ ସେ ଗୋଟେ ଚତୁର୍ମାସ ସମୟରେ ବହୁତ କେତେ ଜଣ ବେଦବିତ୍ମାନେ ବେଦଜ୍ଞ ମୁନି ଋଷିମାନେ ଯାଇକରି ସେଇ ଧନୀ ବ୍ୟକ୍ତିଙ୍କର ଗୃହରେ ଆତିଥ୍ୟ ହୋଇଥିଲେ, ଆତିଥ୍ୟ ଗ୍ରହଣ କରିଥିଲେ। ତେଣୁ ଏ ନାରଦ ମୁନିଙ୍କର ମା, ତାଙ୍କର ସେତେବେଳେ ନାରଦ ନାମ ନଥିଲା, ଅନ୍ୟ ନାମ ଥିଲା, ସେ ତାଙ୍କର ମା ତାଙ୍କୁ ସବୁ ସେବା କରୁଥିଲେ, ତାଙ୍କର ସେବା କରୁଥିଲେ, ଏବଂ ତାଙ୍କର ମାଆଙ୍କ ଅନୁମତିରେ ତାଙ୍କ ମାଆଙ୍କର ନିର୍ଦ୍ଦେଶରେ ଇଏ ମଧ୍ୟ ପୂର୍ବଜନ୍ମରେ ନାରଦ ମଧ୍ୟ ତାଙ୍କର ସବୁ ସେବା କରୁଥିଲେ। ତେଣୁ ଏଇଭଳି ଭାବରେ ତାଙ୍କର ସେବା କରି ତାଙ୍କର ଉଚ୍ଚିଷ୍ଟ ସେବନ କରି ସେ ତାଙ୍କର କୃପା ପ୍ରାପ୍ତ ହୋଇଥିଲେ, ଯାହାଫଳରେ କି ସେ ବର୍ଣ୍ଣନା କରୁଥିଲେ ଯେ ମୁଁ ଯେତେବେଳେ ସେ ମୁନି ଋଷିମାନେ ଚାଲିଗଲେ, ଚାରିମାସ ପରେ ଚାଲିଗଲେ, ତାର କିଛି ଦିନ ପରେ ମୋର ମା ଗୋଟେ ସର୍ପ ଦଂଶନରେ ମୃତ୍ୟୁବରଣ କଲେ, ତାପରେ ମୁଁ ଆଉ କୌଣସି ବନ୍ଧନ ନଥାଇ ମୁଁ ଭଗବାନଙ୍କର ନାମ ଗୁଣ ଲୀଳା ଗାନ କରିକରି ଚାଲିଲି, ଉତ୍ତରମୁଖ ଯାଇ ଗୋଟେ ସ୍ଥାନରେ ଗୋଟେ ନଦୀରେ ସ୍ନାନ କରି ଆସି ଗୋଟିଏ ବୃକ୍ଷ ମୂଳରେ ବସି ମୁଁ ସେଇ ମନ୍ତ୍ର ଜପ କରୁଛି, ଯେଉଁ ମନ୍ତ୍ର ମୋତେ ସେ ପ୍ରଦାନ କରିଥିଲେ, ଯେଉଁ ବେଦବିତ୍ମାନେ ସେ ପ୍ରଦାନ କରିଥିଲେ, ସେଇ ଓଂ ନମୋ ସ୍ତୁମେୟଂ ଭଗବତେ ବାସୁଦେବାୟ ଧୀମହି ପ୍ରଦ୍ୟୁମ୍ନ ନିରୁଦ୍ଧାୟ ନମଃ ସଂକର୍ଷଣାୟ ଚ, ଏଇଭଳି ଭାବରେ ମନ୍ତ୍ର ସବୁ ପ୍ରଦାନ କରିଥିଲେ। ଏହି ମନ୍ତ୍ରକୁ ଯେତେବେଳେ ପାଠ କରୁଥିଲି ସେ ସମୟରେ ମୁଁ ଭଗବାନଙ୍କୁ ଦର୍ଶନ କଲି। ତେଣୁ ଭଗବାନଙ୍କୁ ଯେତେବେଳେ ଦର୍ଶନ କଲି ସେତେବେଳେ ମୋର ଶରୀରରେ ଅପୂର୍ବ ଶିହରଣ ଜାତ ହେଲା, ମୋର ଚକ୍ଷୁରୁ ଲୋତକ ନିର୍ଗତ ହେଲା। ଏହି ସମୟରେ ମୁଁ ଆଉ କିଛି ଦେଖିପାରେ ନାହିଁ, ସେତେବେଳେ ଭଗବାନ ଅଦୃଶ୍ୟ ହୋଇଗଲେ। ତାପରେ ମୁଁ ଯେତେବେଳେ ବହୁତ ବ୍ୟତିଗ୍ରସ୍ତ ହୋଇଗଲି ସେତେବେଳେ ଆକାଶବାଣୀ ହେଲା, ଆକାଶବାଣୀରେ କହିଲେ ହେ ପୁତ୍ର ତମେ ମୋତେ ଏ ଜନ୍ମରେ ଏତିକି ଦେଖିଛ, ତା ପର ଜନ୍ମରେ ତମର ବହୁତ ପ୍ରିୟ ହୋଇକି ଆସିବ, ପର ଜନ୍ମରେ ମୋର ତୁମ ସହ ଦେଖା ହେବ, ଏଇଭଳି ଭାବେ କହିଥିଲେ। ତେଣୁ ଯେତେବେଳେ ମୁଁ ଶରୀର ତ୍ୟାଗ କଲି ତାପରେ ବର୍ତ୍ତମାନ ଏଇ ବ୍ରହ୍ମାଙ୍କର ପୁତ୍ର ହୋଇକି ଆସିଲି, ବ୍ରହ୍ମାଙ୍କର ଉତ୍ସଙ୍ଗ, ବ୍ରହ୍ମାଙ୍କର କ୍ରୋଡ଼ରୁ ମୁଁ ଯାହା ହୋଇଛି, ଅତି ପ୍ରିୟ ନାରଦ କ୍ରୋଡ଼ରୁ ଯାହା ହୋଇଛନ୍ତି ଭଗବାନ ବ୍ରହ୍ମାଙ୍କର। ତେଣୁ ଏଇଭଳି ଭାବରେ ନିଜର ପୂର୍ବଜନ୍ମ ଚରିତ କହି ତାପରେ ବ୍ୟାସଦେବ କହିଲେ ଯେ ତୁମେ ଏଇ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ତୁମେ ଧ୍ୟାନ କରି ତୁମର ସମାଧିରେ ସେଇଟାକୁ ସେଇ ଲୀଳାକୁ ସବୁ ବର୍ଣ୍ଣନା କରିବ। ତେଣୁ ଯେତେବେଳେ ନାରଦମୁନି ଚାଲିଗଲେ, ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ବ୍ୟାସଦେବ ଧ୍ୟାନରେ ବସିଲେ, भक्ति योगिन मनसी सम्यक प्रणीत अमले अपश्यत पुरुषं पुण्यं मायां च तत्पाश्रयम्। भगवान को दर्शन कले किभरी दर्शन कले ना मायां च तत्पाश्रयम्। माया देवी जो जो माया समस्त जीव मान को मोहित कर रखती जया समोहित जीव आत्मान त्रिगुणात्मक करोपी मनोजन अर्थं तत्कृतम चाई पद्धति। भगवान को दर्शन कले एवं भगवान पछपटे माया को दर्शन कले जो माया समग्र जीव को मोहित कर रखती तेणु ये हूँ अनर्थ तेणु ये गोटे रोग आमर भव रोग हूँ देखिले व्यासदेव हूँ वैद्य से देखिले आम रोग को देखिले तेणु ये रोगर निदान से करिसंती। अनर्थो उपशम साक्षात भक्ति योग मदक्ष जे लोकस्य अजानत विद्वान चक्रे साधु संहिता। लोक मैंने जाणी ना जे तर जो भव रोग रही ये भव रोग किमें दूर हम भगवान भक्ति कले से भव रोग दूर हम कि लोक मैंने जाणी ना से व्यासदेव अंतिम भागवत भागवत रचना कले चक्रे सातवत संहिता सातवत संहिता ये भागवत रचना कले ये भागवत शास्त्र ये जस्यां वही श्रे माणायां केवल जन शुणा आरंभ कर पूर्ण भाव शुणा कथा छाड़ू जस्यां वही श्रे माणायां कृष्ण परम पुरुषे जो भगवान देखते सी हूँ कृष्ण जे कि परम पुरुष ताति भक्ति उत्पद दे पुरुष ताति भक्ति उत्पन्न हम ये भागवत श्रवण कले जो भक्ति उत्पन्न हेले तार मुख्य फल तो कथा छाड़ू प्रेम फल कथा छाड़ू केवल तार आनुषंगिक फल हूँ कौन ना शोक मोह भय बाहा जो शोक मोह भय तीन जन तीनोटी रही अतीत शोक वर्तमान पर मोह भविष्य भय ये तीनोटी जिनस ये हूँ भौतिक जगतर लक्षण ये भव रोग लक्षण हूँ तीनोटी तुम भव रोग दूर हो गला के जान ना शोक मोह भय बाहा शोक मोह भय चल भव रोग दूरे रोग दूर हो गले कौन हम ना से आनंद प्राप्त हम प्रेम फल प्राप्त हम कृष्ण प्रेम प्राप्त हम। हरे कृष्ण 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 हरे 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 राम 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 कथा को दवा जय श्री भागवत की जय श्री भगवान महाराज की जय श्री गुरुदेव की अनंत कोटि वैष्णव की गाय गौर आनंदी जय श्री भगवान।